सदारविंद शिवाजी
जय
जगन्नाथ महाप्रभु की
जय
लिंगराज बाबा की
जय
अनंत कोटि वैष्णववृंद की
जय
समवेत भक्तवृंद की
जय
साई गुरु विमानंदे सग्रदातं सगणं रघुनाथानितं कं सजीवं सद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपदान सगणललिता श्रीविशाखानितं च हे कृष्ण करुणा सिन्धु दीनबन्धु जगत्पते गोपेश गोपिकाकान्त राधाकांत नमस्ते सप्तकांचन गौरांगी राधे वृंदावनेश्वरी विश्वभानुसुते देवी प्रणमामी पंचाकल्पतरुभ्यश्च सिन्धुभ्येव च पतिधानां पावनेभ्यो वैष्णवेभ्यो नमो नमः जय श्रीकृष्ण चैतन्य प्रभो नित्यानन्द श्री अद्वैत गदाधर शिवाचारी गौर भक्तवृन्द
हरे कृष्ण कृष्ण राम हरे हरे राम हरे राम
ଆସନ୍ତା ଜୁନ୍ ମାସ 27 ତାରିଖରେ
ରବିବାର ଏଠାରେ ଏକ ସାଧୁ ସଂଘ ହେବ। ଆମର ଇସ୍କନର ଭକ୍ତମାନେ ଆସିବେ ଦିନବେଳେ ଏଇ ଅଞ୍ଚଳରେ ଆମର ହରି କୀର୍ତ୍ତନ କରିବେ, ପ୍ରବଚନ ବି ଦେବେ, ପ୍ରସାଦ ସେବନ ବି ହେବ। ପ୍ରାୟ 80 ଉର୍ଦ୍ଧ ଭକ୍ତମାନଙ୍କୁ ହେବ। ଏହି ପ୍ରକାର ସବୁ କାର୍ଯ୍ୟକ୍ରମ ଆମେ ମନେ ରଖିଛୁ ଏବଂ ଆମର ଯେଉଁ ସାପ୍ତାହିକ ସତ୍ସଙ୍ଗ ରହିଛି ସମିତି ଷଳସ୍ତ୍ରୀ ସତ୍ସଙ୍ଗ ସମିତି ଯାହାର ଆନୁକୂଲ୍ୟରେ ସବୁ କଥା ହେଉଛି, ଏଠି ମନ୍ଦିର ତରଫରୁ ପ୍ରାୟ ଆମେ ଏଠି ଯାଇ ବସୁଛେ। ଆଉ ଏମିତି କିଛି ଆମେ ସାହାଯ୍ୟ ସହଯୋଗ କିଛି ଆମେ ପାଉନି। ତେଣୁ ବାସ୍ତବରେ ହରିନାମ ହରିକଥା ସମସ୍ତଙ୍କୁ ଭଲ ଲାଗିବନି କି ସହଯୋଗ ବି ମିଳିବନି। ତେଣୁ ଆମେ ଯେଉଁ ପ୍ରତିଦିନ 5000 ବସୁଛେ କି ମଧ୍ୟରେ ଆମେ ସାପ୍ତାହିକ ସତ୍ସଙ୍ଗରେ 30-40 ଜଣ ଭକ୍ତ ହୋଇଯାଇଥିଲେ, ଏତେ ଅଧିକ ଭାବେ ଆନନ୍ଦ ମଧ୍ୟ ଟିକେ କମିଗଲେ। ଆଜି କିଛି ରହିଛନ୍ତି, ଚେଷ୍ଟା କରିବା ଯେଉଁମାନେ ଆସୁଥିଲେ ତାଙ୍କୁ ଡାକିକି ଆଣିବା। ଏସବୁ କାର୍ଯ୍ୟକ୍ରମ ଗତକାଲି ମୁଁ କିଛି ସମୟ କହିଥିଲି ଗୀତା ଉପରେ, ତା ପୂର୍ବଦିନ ବି କହିଥିଲି 2 ଦିନ। ଆଜି ବାସ୍ତବରେ ଗୁରୁବାରେ ମୋର କିଛି କହିବାର ନାହିଁ। ଆଜିର ଯିଏ ବକ୍ତା ଆମେ ସମସ୍ତେ ଜାଣିଛେ, ଯୁକ୍ତ ଆଦର୍ଶ ଦାସ ଆମର ଇସ୍କନର ବରିଷ୍ଠ ଭକ୍ତ, ବହୁ ଜଣେ ଉଚ୍ଚକୋଟିର ଭକ୍ତ, ବୈଷ୍ଣବ ଦର୍ଶନ ବହୁ ତାଙ୍କର ମନେ ଅଛି, ଶ୍ଳୋକ ସାହିତ୍ୟ ଆଉ ଗୁରୁଗୁରାଙ୍କ ବି ସମର୍ପିତ। ତେଣୁ ଆମେ ତାଙ୍କର ଶୁଣିଛେ ସେ ଭାଗବତ କଥା ମୃତକୁ ସାଧାରଣତଃ ସିଏ ପରିଚାଳନା କରୁଛନ୍ତି ସାପ୍ତାହିକ, ଏବଂ ଯେଉଁ ମାସକୁ ଆମର ହେବ 2 ମାସେ ଥରେ ଭାଗବତ ପାରାୟଣ, ତାକୁ ମଧ୍ୟ ସିଏ ତାର ମୁଖ୍ୟ ପ୍ରବକ୍ତା, ଆମେ କେବଳ ସହଯୋଗୀ। ଯେତେବେଳେ ସେ ନ ଆସିବେ ଆମେ ତାକୁ ଚେଷ୍ଟା କରିବା ଚଲେଇବା ପାଇଁ। ସାଧାରଣତଃ ଭାଗବତ ଦାୟିତ୍ୱ ତାଙ୍କର, ମୋର ଗୀତା, ଏବଂ ତାପରେ ଜୁନ୍ ମାସରେ ମୁଁ ଚୈତନ୍ୟତା ମଧ୍ୟ ଆରମ୍ଭ କରିବି କହିବା। ଭାଗବତ ଇଏ ଗୀତା ଭାଗବତରେ ଯାହା ସବୁ କୁହାଯାଇଛି ସଂସ୍କୃତରେ, ତାକୁ ମହାପ୍ରଭୁ ଗୌରାଙ୍ଗ ଚୈତନ୍ୟ ଚୈତ୍ୟାନନ୍ଦ ଚୈତନ୍ୟ ଭାଗବତରେ ସେଇ ଉପଦେଶକୁ ସରଳ ଭାବରେ ତାଙ୍କର ଭକ୍ତମାନଙ୍କୁ, ଯିଏ ସ୍ୱର୍ଗଦାମଧର ରାୟରାମାନନ୍ଦ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ରଘୁନାଥ ଗୋସ୍ୱାମୀ ଜୀବ ଗୋସ୍ୱାମୀ ଗୋପାଳ ଭଟ୍ଟ ଗୋସ୍ୱାମୀ ଆଉ ତପନ ମିଶ୍ର ଶିବାନନ୍ଦ ଚେନ୍, ଏସବୁ ବଡ଼ ବଡ଼ ଭକ୍ତ ଯେଉଁମାନେ ସବୁ ମହାନ ପାର୍ଷଦ ତାଙ୍କୁ ସବୁ କହିଛନ୍ତି, ବାସ୍ତବରେ ସେ କଥା ଆମେ କରିବା। ଆମମାନଙ୍କ ସମସ୍ତେ ଯଦି ଆମେ ମନ ତନ ମନ ଧନ ଦେଇ ଏ ସତ୍ସଙ୍ଗ ଭଲ ପାଇବା, ତାହେଲେ ସତ୍ସଙ୍ଗ ଆମକୁ କୃପା କରିବେ, ସତ୍ସଙ୍ଗ ଆମ ପ୍ରତି କରୁଣା ଆସିଲେ ହେବେ। ତେଣୁ ଆମେ ଇସ୍ତହାରେ ଆଗକୁ ଚେଷ୍ଟା କରିବା କେମିତି ବଜାଇ ରଖିବା, ଯିଏ ସବୁଦିନ ନ ଆସୁଛନ୍ତି ଆମର ତାଙ୍କ ପ୍ରତି ସେଥିରା ନାହିଁ, ଯିଏ ଆସୁଛନ୍ତି ଭଲ ନ ଆସିଲେ ବି ସପ୍ତାହରେ ଥରେ କି ଯେଉଁ ଆମର ମାସକୁ କି 2 ମାସକୁ ହେବ ସାପ୍ତାହିକ ଭାଗବତ ସାପ୍ତାହିକ, ସେଥିରେ ଆମେ ସହଯୋଗ କରିବା, ନିଜର ତନ ମନ ଧନ ଦେଇ ଏହି ଶସ୍ୟକୁ ଭଲ ପାଇବା, ଯାହାଦ୍ୱାରା ଆମେ ଭଗବାନଙ୍କର ଭଗବାନଙ୍କର ପ୍ରିୟ ଭକ୍ତମାନଙ୍କର ଆଶୀର୍ବାଦ ଲାଭ କରିବା। ଏଇଟା ହେଉଛି ଆମ ମାନବ ଜୀବନର ଲକ୍ଷ୍ୟ। ଆଉ ଆମର ଚାଲିଛି ଭାଗବତ ପ୍ରଥମ ସ୍କନ୍ଧ ଉପରେ ତୃତୀୟ ସ୍କନ୍ଧ, ଏ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ ଭଗବାନଙ୍କର ଅବତାର ବିଷୟରେ, ପ୍ରାୟ 7ଟି ଅବତାର ଯାଇଛନ୍ତି, ଭଗବାନଙ୍କ 24 ଅବତାର କଥା ବର୍ଣ୍ଣନା ହୋଇଛନ୍ତି ଭାଗବତ ତୃତୀୟ ସ୍କନ୍ଧ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ। ତେଣୁ ଆମେ ତାପରେ ପରେ ଆଲୋଚନା କରିବା ଭାଗବତ ଏଭଳି ଏକ ଶାସ୍ତ୍ର ଯେ ତାର ସେ କୃଷ୍ଣତୁଲ୍ୟ ଭାଗବତ ବିଭୁ ସର୍ବାଶ୍ରୟେ ପ୍ରଣାମ କବି
ଶ୍ରୀ
ଭାଗବତ ମହାପୁରାଣ କି ଭାଗବତ ସାକ୍ଷାତ କୃଷ୍ଣ କୃଷ୍ଣ ତୁଲ୍ୟ ଭାଗବତ ବିଭୁ ସର୍ବାଶୟ ଏଥିରେ ଭଗବାନଙ୍କର ସରସ୍ୱତୀ ପୂର୍ଣ୍ଣ ଭଗବାନ ସମସ୍ତ ଭକ୍ତି ଆନନ୍ଦ ଜ୍ଞାନ ବୈରାଗ୍ୟ ସୌନ୍ଦର୍ଯ୍ୟ ତ୍ୟାଗ ଐଶ୍ୱର୍ଯ୍ୟ ସମସ୍ତ ରହିଛନ୍ତି ଭାଗବତ ପ୍ରତି ଶ୍ଳୋକ ପ୍ରତ୍ୟକ୍ଷରେ ନାନା ଅର୍ଥ କରିବ ତେଣୁ କଥା ଅଛି ଯେ ବିଦ୍ୟା ଭାଗବତା ମଧ୍ୟ ଭାଗବତେ ବିଦ୍ୟାବତା ପରୀକ୍ଷା ଯେ ଭାଗବତ ହେଉଛନ୍ତି ବିଦ୍ୟାର ଅବଧି ଏକ ସାଗର ଭାଗବତ ହେଉଛନ୍ତି ବିଦ୍ୟାର ଜ୍ଞାନ ସାଗର ସତ୍ର ସାଗର ଆଉ କିଏ କେଡ଼େ ପଣ୍ଡିତ ତା ପରୀକ୍ଷା ହେବ କହୁଥିଲେ ଭାଗବତ ତେଣୁ ଭାଗବତା ହେଉଛନ୍ତି ସାଗର ପ୍ରତି ଶ୍ଲୋକ ପ୍ରତି ଅକ୍ଷରେ ନାନା ଅର୍ଥ କରନ୍ତି ଆର ଗୋଟେ ଗୋଟେ ଶ୍ଲୋକ ଉପରେ ଯଦି ପାଠ ପ୍ରଦର୍ଶନ କରାଯାଏ ଯେ ପ୍ରତ୍ୟଜ୍ଞ ମହାପୁରୁଷ ଯେ ଭଗବାନଙ୍କ ପ୍ରିୟ ଭକ୍ତ ବହୁତ ଦିନ ଲାଗିବ ବହୁତ ମାସେ ଦୁଇ ମାସ ତିନି ମାସ ଲାଗିବ ତାର ଏତେ ରହିବ ସତ୍ୟ ଏବଂ ଏ ଭାଗବତ ତୁଳସୀ ଗଙ୍ଗା ଭକ୍ତଜନ ଭାଗବତ ତୁଳସୀ ଗଙ୍ଗା ଏ ଭକ୍ତଜନ ଚତୁର୍ଥା ବିଗ୍ରହ କୃଷ୍ଣ ଏହି ଚାରିଜଣ ଏମାନେ ହେଉଛନ୍ତି ଏ ଚାରିଜଣଙ୍କୁ ସାଧାରଣ ବର୍ଷ ବୁଝିପାରିବନି କାହାକୁ ନା ଭଗବାନ ଭକ୍ତକୁ ଭାଗବତ ଶାସ୍ତ୍ରକୁ ତୁଳସୀ ଦେବୀଙ୍କି ଗଙ୍ଗା ଏ ଚାରିଜଣଙ୍କୁ ଯିଏ ମର୍ତ୍ତ ବୁଦ୍ଧି କରିବ ସାଧାରଣ ବୋଲି ଭାବିବ ସେ ଅପରାଧୀ ହେବ ନିୟମ କୃଷ୍ଣ ତୁଳିବ ଚତୁର୍ଥା ବିଗ୍ରହ କୃଷ୍ଣ ତାକୁ କୃଷ୍ଣଙ୍କର ବିଗ୍ରହ ବୋଲି ଜାଣିବ ତେଣୁ ଚାଲିଛି ଆମର ଭାଗବତ କଥାମୃତ ପ୍ରତି ଗୁରୁବାରରେ ଭଗବାନଙ୍କର ହେତୁ ଗୁରୁବାରରୁ ଯେହେତୁ କେତେ ଜଣଙ୍କର ଆଗ୍ରହ ରହିଛି ଇଚ୍ଛା ରହିଛି ଭଗବାନ ଅନ୍ତର୍ଯ୍ୟାମୀ ସେ ଜାଣନ୍ତି ସବୁ କଥା ଅନ୍ତର୍ଯ୍ୟାମୀ ଜାଣନ୍ତୁ ବି ଅନ୍ତର ବେଦନା ସର୍ବସ୍ୱ ଚାହା ଉଦ୍ଦିଷ୍ଟ ସମସ୍ତ ହୃଦୟରେ ଭଗବାନ ରହିଛନ୍ତି ଈଶ୍ୱର ସର୍ବଭୂତାନା ଦେଶୀର ଦିନ ତିଷ୍ଠତି ଭଗବାନ ଗୀତାରେ ବାରମ୍ବାର ଅର୍ଜୁନଙ୍କୁ କହିଲେ ଯେ ମୁଁ ସମସ୍ତ ପ୍ରାଣୀମାନଙ୍କର ହୃଦୟ ରହିଛି ତେଣୁ ସେ ହୃଦୟର କଥା ଜାଣନ୍ତି କିନ୍ତୁ ଆମେ ଇଚ୍ଛା କରିଛେ ଆଗ୍ରହ ପ୍ରକାଶ କରିଛେ ତେଣୁ ସେ ଆମକୁ ସୁଯୋଗ ଦେଉଛନ୍ତି କିନ୍ତୁ ବିଭିନ୍ନ ପ୍ରକାର ଆସିବ ଅଶୁଭ ପ୍ରକୃତ ଲୋକ ଅଛନ୍ତି ଭଗବାନ ଯେଉଁ କୃଷ୍ଣ ଆସିଥିଲେ ସେ ମଧ୍ୟ ବହୁ ନିନ୍ଦା ଓ ସମାଲୋଚନାର ଶିକାର ହୋଇଥିଲେ ଗୌରାଙ୍ଗ ମଧ୍ୟ ଆସିଥିଲେ ଯେ ଭଗବାନ କୃଷ୍ଣ ଗୌରାଙ୍ଗ ହେଲେ ଭକ୍ତ ହେଲେ ଭଗବାନ ଶିଖିବେ ବୋଲି ଭଗବାନଙ୍କ ଉପଦେଶ ସେତେବେଳେ ମଧ୍ୟ ବହୁ ନିନ୍ଦା ଅପମାନର ଶିକାର ହୋଇଛନ୍ତି ଯେ ତାଙ୍କ ବିଷୟରେ ପଢ଼ିଲେ ଶୁଣିଲେ ଜାଣିଥିଲେ ଆମେ ତେଣୁ ଭଲ କାମ କଲେ ବି ନିନ୍ଦା ସମାଲୋଚନା ଆଉ ମନ୍ଦ କାମ କଲେ ତେଣୁ ଯିଏ ପ୍ରକୃତରେ ଯିବେ କି ସେ ନିନ୍ଦା ଆଉ ସମାଲୋଚନାକୁ ବିକ୍ଷେପ ନ କରି ସେ ଯେଉଁଟା ଶାସ୍ତ୍ର କଥା ସାଧୁଗୁରୁ ବୈଷ୍ଣମାନଙ୍କ କଥା ସେ ଅନୁସାରେ କରିଚାଲେ ଯଦି ଆମେ ପଛକୁ ଅନ୍ୟ ଆଖି ଆମକୁ ନିନ୍ଦା କଲା ଆଖି ପ୍ରଶ୍ନ କଲା ତାହେଲେ ଆମେ ରହିଯିବା ଯାଇପାରିବାନି ମୁଁ ସତ୍ସଙ୍ଗର ମହାତ୍ମା ମୁଁ ପ୍ରାୟ ସବୁବେଳେ କହୁଛେ ତେଣୁ ଆମେ ସତ୍ସଙ୍ଗକୁ କିଭଳି ଭାବରେ ରଖିବା ତାକୁ ଆମେ ଜୀବିତ କରି ପ୍ରତିଦିନ ଚାଲିଛି ଇସ୍କନ ମନ୍ଦିରରେ ନୟାପଲ୍ଲୀ ଆୟୁର୍ ଭିଲେଜରେ ସକାଳେ ସନ୍ଧ୍ୟାବେଳେ ଭଗବାନଙ୍କ କଥା ସକାଳେ ଭାଗବତ ସନ୍ଧ୍ୟାବେଳେ ଗୀତା ଚାଲିଛି ପ୍ରତି ଗୁରୁବାର ହେଉଛି ଅଚିନ୍ତ ଗୁରୁବାର ଗୁରୁବାର ହେଉଛି ତାପରେ ଦିନକୁ ଚାରିଥର କୀର୍ତ୍ତନ ହେଉଛି ବୈଷ୍ଣବମାନେ କରୁଛନ୍ତି ଆମକୁ ସେ ସୁବିଧା ନାହିଁ ଆମେ ଯାଇପାରୁନଥିବା 10 କିଲୋମିଟର 12 କିଲୋମିଟର ଆମର ଜଞ୍ଜାଳ କର୍ମଜଞ୍ଜାଳ ପୁଣି ଯିବା ଆସିବାର ସୁବିଧାର ଅଭାବରୁ ହେବନି ପ୍ରତିଦିନ ଆମେ କରୁଛି ଆମେ ଯତ୍କିଞ୍ଚିତ ଆମେ ସେଇ ଯାହା କିଛି ମୁଁ କହୁଛି କି ପ୍ରଭୁ ଯାହା କହୁଛନ୍ତି ସେଇ ମୁଖ୍ୟ ସ୍ରୋତରୁ ସେ ଗୁରୁ ଗୌରାଙ୍କ ମାଧ୍ୟମରେ ଆମେ ସତ୍ସଙ୍ଗ କରିକିରି ସେଇଠି ତାଙ୍କ ପାଖରେ ବସି ତାଙ୍କର ଶ୍ରବଣ କରି ସେବା କରି ଯେତିକି ପାରିଲା ସାମର୍ଥ୍ୟ ଅନୁସାରେ ଆମେ କିଛି ଅର୍ଜନ କରୁଛୁ ଯେଉଁଟା ଅର୍ଜନ କରୁଛୁ ତା ହେଉଛି ଗୁରୁଙ୍କର ସାଧୁଙ୍କର ଉଚ୍ଚିଷ୍ଟ ସାଧୁଙ୍କର ଉଚ୍ଚିଷ୍ଟଟାକୁ ଆମେ ବାଣ୍ଟୁଛୁ ପ୍ରଭୁଙ୍କ ନାମ ପ୍ରଭୁଙ୍କ କଥା ଆମର ଶକ୍ତି ଅନୁସାରେ ସେମାନେ ସବୁ ଥିଲେ ଭାଗବତ ବୈଷ୍ଣବ ଠାକୁର ଆମେ କହିବା ତାଙ୍କର ଚରଣାମୃତ ତାଙ୍କର ଅଧରାମୃତ ଯେତିକି ଆମେ ଶ୍ରବଣ କରୁଛୁ ତାଙ୍କ ନାଁରେ କୀର୍ତ୍ତନ କରୁଛୁ ତାଙ୍କ ଉପରେ ଆମ ପ୍ରତି କୃପା ହେଇଛି ତାକୁ ଆମେ ଚେଷ୍ଟା କରୁଛୁ ଯେ ଯିବ ବାସ୍ତବ ଧନ ହେଉଛି ତୋର ସତ୍ସଙ୍ଗ ତୋର ବାସ୍ତବ ସ୍ଥାନ ହେଉଛି ସତ୍ସଙ୍ଗ ବାସ୍ତବ ଧନ ହେଉଛି ହରିନାମ ସେ କଥା ହରିଦାସ ଠାକୁର ହରିନାମ ଚିତାବଣୀରେ ମହାପ୍ରଭୁଙ୍କୁ କହିଛନ୍ତି ଯେ ଏ ଜୀବର ବା ମନୁଷ୍ୟର ଏକମାତ୍ର ସମ୍ପତ୍ତି ହେଉଛି ହରିନାମ ବା କୃଷ୍ଣଙ୍କ ଭଣ୍ଡାରରେ ଏକମାତ୍ର ଧନ ହେଉଛି ହରିନାମ ନାମ ସମ ବସ୍ତୁ ନାହିଁ କୃଷ୍ଣଙ୍କ ଏ ଭବ ସଂସାରେ ନାମ ସିନା ଏକାଧନ କୃଷ୍ଣଙ୍କ ଭଣ୍ଡାର ହରିଦାସ ଠାକୁର କହୁଛନ୍ତି ମହାପ୍ରଭୁ କୃଷ୍ଣଙ୍କ ଭଣ୍ଡାରରେ ଏକମାତ୍ର ଧନ ହେଉଛି ହରିନାମ ଏ ନାମ ସମ ବସ୍ତୁ ନାହିଁ ଏ ଭବ ସଂସାରରେ ଭବ ସଂସାରରେ ଏକମାତ୍ର ଧନ ହେଉଛି ହରିନାମ କୃଷ୍ଣ କେବଳ ତାଙ୍କର ନାମ ଯେଉଁମାନେ ଶ୍ରବଣ କୀର୍ତ୍ତନ ଶ୍ରବଣ ଜପ କରନ୍ତି ହରିନାମ ପରାୟଣ ଦୁଇଟା କଥା ହେଲା ହରିନାମ ପରାୟଣ ଏବଂ ସଦାଚାର ଯୁକ୍ତ ବିଶିଷ୍ଟ ବୈଷ୍ଣବମାନେ ଏଇ ଯୋଡ଼େ କଥା ବି ବେଶୀ ଗୁରୁତ୍ୱ ଦିଅନ୍ତି ମାସକେ ଥରେ ନୁହଁ ସପ୍ତାହକେ ଥରେ ନୁହଁ ହରିନାମ ପରାୟଣ ଯେଉଁଠି ରହ ଯେଉଁଠି ବସ ଆମେ ଯାଇଥିଲୁ ମାୟାପୁର ଆମେ କଥା ହେଉଛୁ ତେରେ ଭିତରେ ହରିନାମ ତେରେ ଭିତରେ ହରିକଥା ସେଠି ଭକ୍ତମାନେ ସମସ୍ତେ ସମ୍ବଲପୁର ଯାଇଥିଲୁ ରାତି ଏଗାରଟାରେ ପହଞ୍ଚିଲୁ ବାରଟା ଗୋଟେ ପର୍ଯ୍ୟନ୍ତ ଆମେ ସବୁ ଗଲାବେଳେ ସବୁ ରୁମ୍ ମାନଙ୍କରେ ଭଗବାନ କଥା ଭଗବାନ ନାମ ଭଗବାନ କଥା ଭଗବାନ ସେଇଟା ହେଉଛି ଭକ୍ତ ଲକ୍ଷଣ ମଚିତା ମଧ୍ୟ ପ୍ରଧାନ ବୋଧୟନ୍ତ ପରସ୍ପରଂ ପଥୟନ୍ତ ସମାନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ଇଏ ଭଗବାନ ଭକ୍ତ ଲକ୍ଷଣ ଭକ୍ତ ଗୋଟେ ଚାତକ ଭଳିଆ ଆଣିଦେବ ଭଗବାନଙ୍କ ନାମକୁ ଭଗବାନଙ୍କର କଥାକୁ ରାକ୍ଷସମାନେ ବି ବହୁତ ବିଦ୍ୱାନ ରାକ୍ଷସ ଅସୁର ସେମାନେ ବହୁତ ବିଦ୍ୱାନ ରାବଣଙ୍କ କ'ଣ ବିଦ୍ୱାନ ତିନିଟା ବିଷୟରେ ସେ ହେଉଛି ଗୋଲ୍ଡ ମେଡାଲିଷ୍ଟ କେଉଁଥିରେ ନା ଯୁଦ୍ଧ ବିଷୟ ତ୍ରିପୁର ବିଜୟ କର୍ମକାଣ୍ଡରେ ବେଦର ଯଜ୍ଞ କରିକିରି ଧର୍ମ ଅର୍ଥ କାମ କେମିତି ହବ ମାନେ ଉନ୍ନତି ସେଥିରେ ସେ ପାରାଙ୍ଗଣ ସେ ଗୋଟେ ବେଳେ ବିଶାଳ ଯୁଦ୍ଧରେ କର୍ମକାଣ୍ଡରେ ଆଉ ଗୋଟେ ହେଉଛି ଇଏ ଯୁଦ୍ଧ କର୍ମକାଣ୍ଡ ଆଉ ଯୁଦ୍ଧ ବିଶାରଦ କର୍ମକାଣ୍ଡରେ ବିଶାରଦ ଆଉ କ୍ଷତ୍ରିୟ ଧର୍ମ ଯୁଦ୍ଧ ବିଶାରଦ ଆଉ କ୍ଷତ୍ରିୟ ଧର୍ମରେ ଇଏ କର୍ମକାଣ୍ଡରେ ବିଶାରଦ ଆଉ ତିନିଟାରେ ସେ ବିଶାରଦ ଗୋଲ୍ଡ ମେଡାଲ କିନ୍ତୁ କ'ଣ ହେଲା ରାବଣ ମନ୍ଦିର କେଉଁଠି ଅଛି କେଉଁଠି ସଂସାରରେ ରାବଣ ମନ୍ଦିର ଅଛି କି ନା ହନୁମାନଙ୍କ ମନ୍ଦିର ଅଛି ରାମଙ୍କ ମନ୍ଦିର ଅଛି କ'ଣ ସେ ଧନରେ ବିଦ୍ୟାରେ ସବୁ ତାର କରିଥିଲା ସ୍ୱର୍ଣ୍ଣମୟୀ ଲଙ୍କା କାନ୍ଥ ବାଡ଼ ଘର ସ୍ୱର୍ଣ୍ଣ ନାଇଁ ସ୍ୱର୍ଣ୍ଣମୟୀ ଲଙ୍କା ଯୁଦ୍ଧରେ ସେ ସ୍ୱର୍ଗ ମଧ୍ୟ ପାତାଳ ସମସ୍ତ ଜୟ କରିକି ଦେବତାମାନଙ୍କୁ ନିଜ ଘରେ ସକାଳ ଘରେ ଲଗେଇଥିଲେ ଏଡ଼େ ବଡ଼ କ୍ଷତ୍ର ଜ୍ଞାନୀ ବିଦ୍ୟା ଯେମିତି ଧନ ସେମିତି ଆଉ ବାହୁବଳ ବି ସେମିତି କ'ଣ ହେଲା ସବୁ ନିଷ୍ପଳ ହେଲା କାହିଁକି ନା ସେ ଭଗବତ ଭକ୍ତି ବି ନହିଗଲା ସେଥିରେ କହିଲା ଭକ୍ତି ବିନା ରାଜା ହେଲେ ହିଁ ହୁଏ ଅମଙ୍ଗଳ ଭକ୍ତି ଯଦି ନାହିଁ ରାଜା ହେଲେ ବି ଅମଙ୍ଗଳ ଭକ୍ତି ଯୋଗ ଠାକେ ଦେବ କୁଶଳ ମଙ୍ଗଳ ଯଦି ଭକ୍ତି ଅଛି ସବୁ କୁଶଳ ଭାଗବତ କହିଲେ ଯେ ବିପଦ କେଉଁ ସମୟ ନା ବିପଦ ନୟ ବିପଦ ସମ୍ପଦ ସ୍ମରଣ ବିଷ୍ଣୁ ବିପଦ ବିପଦ ନୁହଁ କି ସମ୍ପଦ ସମ୍ପଦ ନୁହଁ ବିପଦ ହେଉଛି ଯେ ଭଗବାନଙ୍କୁ ଭୁଲିଯିବା ଆଉ ସମ୍ପଦ ହେଉଛି ଭଗବାନଙ୍କୁ ମନେ ରଖିବା ଏଇଟା ହେଉଛି ଭାଗବତ প্রভু বলে যেই জনের কৃষ্ণ ভক্তি আছে কুশল মঙ্গল তার নিত্য থাকে তাতে, যার ভগবানটার ভক্তি অছি তার সবু প্রকার মঙ্গল কুশল পছে পছে ধাইব। আমার ব্রাহ্মণ মানে বলতে যে কর্মকাণ্ড বেড়ে ওম বিষ্ণু মর বিষ্ণু মর বিষ্ণু শুক্লা মরম ধরম বিষ্ণু সতীবর্ণম চতুর্ভুজন প্রসন্ন বদনম যায় সর্ববিঘ্ন সন্দয়ে শ্রুতে সকল কল্যাণম ভাজনম যত্র জায়তে পুরুষম তমজম নিত্যম গজামি শরণম হরি শঙ্খ চক্র গদাপত্রম কারিকা লীলাসুত গোবিন্দম পুন্দরিকাক্ষম রক্ষমান শরণাগত। শ্রুতে সকল কল্যাণম, যাহাকে স্মরণ কলে সবুকাল কল্যাণ আসিব। ভাজনম যত্র জায়তে সবুবার বিঘ্ন পড়ব, প্রসন্ন বদন যায় সর্ববিঘ্ন সন্দেহ। সে প্রসন্ন বদন তুমি বিষ্ণুকে ধ্যান কলে স্মরণ কলে সবুবার বিঘ্ন না দেবে। বলে মঙ্গলম ভগবান বিষ্ণু মঙ্গলম মধুসূদন মঙ্গলম পুণ্ডরীকাক্ষম মঙ্গলম গৌড়ম ভোজ মাধব মাধব বিষ্ণু মাধব মাধব হরি স্মরন্তি সাধব নিত্য সর্বকার্যেষু মাধব স্মরন্তি সাধব নিত্য। যে সাধু করতে লোকমানে সে সবু কার্যর প্রথমে কম করতে ভগবান মাধবকে স্মরণ করবে, সাধু করতে লোক সমস্তে করবে। তেমন আমি সমস্তে আমার কায় মন বাক্যরে কিন্তু সৎসঙ্গু আমি চির উজ্জীবিত করে রাখা চেষ্টা করা, কারণ ত্যাগ নহলে কিছু হয়ে পারি, আমি ত্যাগ ন করা কিছু কর্ম হোক বা কর্ম ফল কোণ করা হবে। আমার গুরুমার কহতি যে যে সেবা দিয়ে পড়ন কর্ম করছ সে কর্মফল দিও সাবধান সেটা, যে দ্বিধা জিনিস দেব ভালো, যে জোড়ে জিনিস দেব অধিক রূপে পাইব, কিন্তু যদি ন দেব গোটে দিও কিছু নাই তো রূপা বিনা তোমরা দেবি ভালো পাইব। চলা মাস কথা কথাবস্তু আরম্ভ ভারত কথা নত আমি পরে যদি সময় মিলে আমি কিছু আলোচনা করি আমার কার্যক্রম বিষয়ে হয়েছি আমার কথা আরম্ভ।
ীষ্টদোহম সিদ্ধাস্পদম শিবপরিচীর্তম সন্তরণ্যম ভূত্যাচিহন প্রণতপাল ভবাসিপোতম কন্দে মহাপুরুষতী চরণারবিন্দম দৃপ্তিরাজলক্ষ্মী ধর্মিষ্টাগাধরণ্যম মায়ামৃগম দৈতন্মধাব বন্দে মহাপুরুষতী চরণারবিন্দম। এই যে আমার এই সাপ্তাহিক প্রসঙ্গে অধিকাংশ ভক্ত এবং নাতৃবৃন্দ যোগদান করিবারু আমি সমস্তকে অভিনন্দন জ্ঞাপন করছি এবং অধিকরু অধিক এই ভগবান কথা শ্রবণ করা ভক্ত মানে আসলে ভগবান সে বেশ খুশি হচ্ছে ভগবদ গীতার ভগবান অন্তিমের অষ্টাদ শ্রদ্ধায় ভগবান বলছেন যে জয়ম পরম গুহ্যম মদ্ভক্তি অভিধাস্তি ভক্তি ময়ী পরম কৃত্বা মানবেশ্বর প্রশংস নস্মাত মনুষ্যেশ্বর কশ্চিন্মে প্রিয়কৃতম ভবিতা নাচন তস্মাদন্য প্রিয়তর ভূমি। অর্থাৎ যেতবে জনে ভগবান কথা প্রচার করছেন সে হচ্ছেন ভগবানক অতি প্রিয় এবং তাঁকঠার অধিক কি প্রিয় না ভগবান বলে ভগবদ্গীতার অষ্টম শ্রদ্ধায় ভগবান কৌশল। তেমন যেতে ভক্ত অধিক হবে ভগবান কথা শ্রবণ করবে ভক্তর সেটি আনন্দ হব প্রভুতাঙ্কর সেটিকে আনন্দ হব এবং ভগবান সেটিকে আনন্দ হবে। যা হোক আমি শ্রীমদ ভাগবতর প্রথম স্কন্দ তৃতীয় অধ্যায় বিষয়ে এই চব্বিশটি অবতার অনেক সে বিষয়ে আমি টিকিয়ে কিছু আলোচনা করছে আর বিভিন্ন প্রকার প্রতিবন্ধক সব রয়েছে যেটি আমি সবু গুরুবার আসিপারি এবং ভগবান কথা বহু বিস্তার রয়েছে তাকে আমি সংক্ষেপে এবার কইপারে তেমন আমার প্রভু প্রভু বন্ধু প্রভু ସେ ଚାହୁଁଥିଲେ ଟିକେ ଶୀଘ୍ର ଏ ଭାଗବତଙ୍କୁ କହିବା ପାଇଁ, କାରଣ ଭାଗବତ 18,000 ଶ୍ଳୋକ ବା ଦ୍ୱାଦଶ ସ୍କନ୍ଦ, ପ୍ରତି ସ୍କନ୍ଦରେ ଅନେକ ଅଧ୍ୟାୟ ସବୁ ଅଛନ୍ତି, ଆମେ ମାତ୍ର ପ୍ରଥମ ସ୍କନ୍ଦର ତୃତୀୟ ଅଧ୍ୟାୟ ରହିଛେ। ତେଣୁ ଆମେ ଭାବୁଥିଲୁ ଯଦି ସୁବିଧା ହେବ ତାହେଲେ ଆମେ ଗୋଟେ ଗୋଟେ ମଧ୍ୟ ମଧ୍ୟରେ ତିନିଆ ଭାଗବତ କଥା ସପ୍ତାହ ଭାଗବତ ସପ୍ତାହ କରି ଏହି ଭାଗବତରୁ ଅଧିକ ଅଧିକ ଅଧିକରୁ ଅଧିକ ଆଲୋଚନା କରିବା, ଏବଂ ଅନ୍ୟାନ୍ୟ ବିଷୟ ପ୍ରଭୁ ପରେ ଆଲୋଚନା କରିବେ, ଆମେ ସେସବୁ ଇଏ କରିବା। ସେସବୁ ଯେମିତି ଆମର ଏଇ ଗୁରୁବାର ଦିନ ଯେଉଁ ରହୁଛି ସତ୍ସଙ୍ଗ, ତାକୁ ଶନିବାର ଦିନ କରିବା ପାଇଁ ଆମର ପ୍ରସ୍ତାବ ରହିଛି, ଏବଂ ମଝିରେ ମଝିରେ ଆମର ସବୁ ବିଭିନ୍ନ ସଣ୍ଡେ ପ୍ରୋଗ୍ରାମ ଇତ୍ୟାଦି ସବୁ ଇସ୍କନ ତରଫରୁ ସବୁ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ଆଲୋଚନା ହେଉଛି। ତେଣୁ ଆମେ ପ୍ରଭୁ ମଧ୍ୟ କହିଥିଲୁ ଯେ ଆମର ଏ ଭଗବାନ କଥା ଆମକୁ ସୁଯୋଗ ମିଳିଥିଲା ଭଗବାନ କୃପାରୁ, ବୁଦ୍ଧବଙ୍କ କୃପାରୁ ଆମେ ଭଗବାନ କଥା କିଛି ଆମର ଡିଡି ନ୍ୟାସନାଲ ଯେଉଁ ରହିଛି ସେଥିରେ କିଛି ଆମେ କଥା କହିଥିଲୁ, ଯାହାକି ଆସନ୍ତା 22, 23 ଏବଂ 27 ଏ ତିନି ଦିନ ଆମର ନ୍ୟାସନାଲ କାର୍ଯ୍ୟକ୍ରମରେ ନ୍ୟାସନାଲ ଚ୍ୟାନେଲ ଅଛି ଡିଡିର, ସେଥିରେ 6:05-15 ଏ ଦଶମିଟି ନ୍ୟାସନାଲ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ତେଣୁ ଲୋକମାନଙ୍କ ଅନୁରୋଧ, ସେମାନେ ଯଦି ସୁବିଧା ପାଇବେ ତାହେଲେ ସେଠାକୁ ମଧ୍ୟ ଭ୍ରମଣ କରିପାରିବେ ଏବଂ ଦର୍ଶନ କରିପାରିବେ। ଆଜି ଆମର ଏ ଯେଉଁ ଅବତାର କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଇଛି, 10ଟି ଅବତାର ଭିତରେ ଆମେ ଆଲୋଚନା କରିସାରିଛେ। ତେଣୁ ଆଜି 3ଟି ଅବତାର ଭିତରେ ବର୍ଣ୍ଣନା କରିବା, ଯିଏକି ଏକ ସମୟରେ ଭଗବାନଙ୍କର ସେ ଅବତାର ସବୁ ହୋଇଛନ୍ତି, ଇଏ ହେଉଛନ୍ତି ମୁଖ୍ୟ ଅବତାର 3ଟି ଅବତାର। କିନ୍ତୁ ତା ଭିତରେ ଆହୁରି ଅନେକ ଅବତାର ମଧ୍ୟ ସେଇ ଯେଉଁ ସାଗର ସମୁଦ୍ର ମନ୍ଥନ ଲୀଳା ହେଇଛି, ସମୁଦ୍ର ମନ୍ଥନ ଲୀଳାରେ ଏ ସମସ୍ତ ଅବତାର ଏକ ସମୟରେ ପ୍ରକାଶ ପାଇଛନ୍ତି। ତେଣୁ ଏସବୁ ଶ୍ରୀମଦ୍ ଭାଗବତଙ୍କର ଅଷ୍ଟମ ସ୍କନ୍ଧରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ସେ ସମୟରେ ଯେତେବେଳେ ଆଲୋଚନା କରାଯିବ ଆମେ ତାକୁ ବିସ୍ତାର ଭାବେ ବର୍ଣ୍ଣନା କରିବା। ଆଜି ସଂକ୍ଷେପରେ ଆମେ ଆଲୋଚନା କରିବା ସେ ବିଷୟରେ ଯେ ଭଗବାନଙ୍କର ଯେଉଁ ପ୍ରଥମେ ଆମର ଦୈବ ଅସୁର ପ୍ରଭୁ କହିଲେ, ଦେବତା ଏବଂ ଅସୁର ବିଷୟରେ କହିଲେ, ଦେବତାମାନେ କିଏ ନା ଆମର ଭଗବତ ଗୀତାରେ ଏବଂ ଅନ୍ୟାନ୍ୟ ଶାସ୍ତ୍ରମାନେ ବର୍ଣ୍ଣନା କରାଯାଇଛି ଯେ ଦେବତା ହେଉଛନ୍ତି ସିଏ ଯିଏ ଭଗବାନଙ୍କର ଭକ୍ତ। ଦୈବୀ ସମ୍ପଦ ବିମୁଖ ଦୌ ଭୂତ ସ୍ୱର୍ଗେ ଲୋକେଶ୍ମୀ ଦୈବ ଅସୁର ଏବତ। ଦୁଇ ପ୍ରକାର ଲୋକ ଆମର ଏଠାରେ ରହୁଛନ୍ତି, ଜଣେ ହେଉଛନ୍ତି ଦୈବ ପ୍ରକୃତିର ଲୋକ, ଆଉ ଗୋଟେ ହେଉଛନ୍ତି ଅସୁର ପ୍ରକୃତିର ଲୋକ। ଦୈବ ପ୍ରକୃତିର ଲୋକ ଆମର ଅନ୍ୟାନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଭକ୍ତ ଭବେତ୍ ଦୈବ, ଯେ ଭଗବାନଙ୍କର ଭକ୍ତ ଭଗବାନ ରାମଙ୍କର, ଭଗବାନ କୃଷ୍ଣଙ୍କର ବା ଭଗବାନ ବିଷ୍ଣୁଙ୍କର ଯେ ଭକ୍ତ ଅଛନ୍ତି ସେମାନଙ୍କର ଯେ ଭକ୍ତ ସିଏ ହେଉଛନ୍ତି ଦେବତା। ଏବଂ ଅସୁର ତତ୍ ବିପର୍ଯ୍ୟୟ, ଅସୁର କହିଲେ ଯେ ତାଙ୍କର ବିପର୍ଯ୍ୟୟ, ଭକ୍ତମାନଙ୍କର ବିରୁଦ୍ଧରେ ସବୁବେଳେ ଲାଗିଥିଲେ ସେ ଅସୁର, ବା ଭଗବାନଙ୍କ ବିରୁଦ୍ଧରେ ସେମାନେ ସବୁବେଳେ ଲାଗିଥିଲେ ସେ ହେଉଛନ୍ତି ଅସୁର। ତେଣୁ ଦୈବ ଅସୁର ସବୁବେଳେ ତାଙ୍କର ଯୁଦ୍ଧ ଚାଲିଥିଲେ, ଦେବତାମାନଙ୍କର ଅସୁରମାନଙ୍କ ଭିତରେ ସବୁବେଳେ ଯୁଦ୍ଧ ଚାଲିଥିଲେ। ତେଣୁ ଏକ ସମୟରେ ଦେବତାମାନଙ୍କର ଯେ ରାଜା, ଦେବତାମାନଙ୍କର ଯାହାକୁ ଇନ୍ଦ୍ର ବୋଲି କୁହାଯାଉଛି, ଯେ ଦେବତାମାନଙ୍କର ରାଜା, ସେ ଦେବାନାଂ ଅସ୍ମି ବାସବ, ଭଗବତ ଗୀତାର ମଧ୍ୟରେ ଭଗବାନ କହିଛନ୍ତି ଦେବତାମାନଙ୍କ ଭିତରେ ମୁଁ ହେଉଛି ବାସବ ଅର୍ଥାତ ଇନ୍ଦ୍ର। ତେଣୁ ଦେବତାମାନଙ୍କର ଇନ୍ଦ୍ର ଯେହେତୁ ତାଙ୍କର ରାଜା, ତେଣୁ ତାଙ୍କର ମଧ୍ୟ ବହୁତ ଗର୍ବ ଦମ୍ଭ ଅହଙ୍କାର ବି ରହିଛି, ଯଦିଓ ଇଏ ସବୁ ଦୈବ ଗୁଣ ନୁହଁ, କିନ୍ତୁ ଯେହେତୁ ସେ ଏତେ ଐଶ୍ୱର୍ଯ୍ୟର ଅଧିକାରୀ ରହିଛନ୍ତି, ତାଙ୍କର ମଧ୍ୟ ମଝିରେ ମଝିରେ ଏ ଦମ୍ଭ ଦର୍ପ ଅଭିମାନକୁ ଆସିଯାଏ। ତେଣୁ ଥରେ ସେଇ ଦେବରାଜ ଇନ୍ଦ୍ର ଯାଉଥିଲା ବେଳେ ତାଙ୍କର ଯେଉଁ ହସ୍ତୀ ଅଛି ଯାହାକି ରାବତ ହସ୍ତୀ, ସେ ଯେଉଁ ସେ ସମୟରେ ସେ ଅରାବତ ହସ୍ତୀ ପ୍ରାପ୍ତ ହେଇନଥିଲେ, ଆଉ ସାଧାରଣ ହସ୍ତୀରେ ଯାଉଥିଲେ, ଏବଂ ସେଇ ହସ୍ତୀ ଉପରେ ଯେତେ କୃଷ୍ଣ ବସିଛନ୍ତି ସେହି ସମୟରେ ଋଷି ଦୁର୍ବାସାଙ୍କ ସହିତ ତାଙ୍କର ଦେଖା ହେଇଛି। ଋଷି ଦୁର୍ବାସା ସେ ସବୁଠି ଯାଇପାରିବେ, ଦୁର୍ବାସ ଋଷି ସେ ଆମର ମର୍ତ୍ତ ଲୋକରେ ରହିପାରନ୍ତି, ସ୍ୱର୍ଗ ଲୋକକୁ ଯାଇପାରନ୍ତି, ତାଙ୍କର ଶକ୍ତି ରହିଛି, ଏମିତିକି ସେ ବୈକୁଣ୍ଠ ଲୋକ ମଧ୍ୟ ଯାଇଛନ୍ତି, ଭାଗବତ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଦୁର୍ବାସା ଯେତେବେଳେ ଦେଖିଲେ ଦେବରାଜ ଇନ୍ଦ୍ରଙ୍କୁ, ସେତେବେଳେ ସେ ତାଙ୍କର ଗଳାରେ କୁସୁମ ଆଲେ ଅର୍ପଣ କଲେ, ଆମର ଯେମିତି ପୂଜାରୀ ଆମକୁ ପୁଷ୍ପମାଳ ଦେଇଛନ୍ତି, ସେଭଳି ଭାବରେ ଦୁର୍ଗାଶାମୁନି ଦେବରାଜ ଇନ୍ଦ୍ରଙ୍କୁ ସେ ଯେଉଁ ପୁଷ୍ପମାଳଟି ପରିଧାନ କରିଥିଲେ ସେ ପୁଷ୍ପମାଳଟିକୁ ତାଙ୍କୁ ପ୍ରଦାନ କଲେ, ତାଙ୍କର ଗଳାରେ ଲମ୍ବେଇଦେଲେ। କିନ୍ତୁ ଦେବରାଜ ଇନ୍ଦ୍ର ତାକୁ ପସନ୍ଦ କଲେନି, କାରଣ ସେ ହେଉଛନ୍ତି ବହୁତ ଐଶ୍ୱର୍ଯ୍ୟଶାଳୀ ରହିଛନ୍ତି, ରତ୍ନ ନଟି ମାଣିକ ଏସବୁ ତାଙ୍କର ଭରପୁର ରହିଛି, ତେଣୁ ସାମାନ୍ୟ ପୁଷ୍ପମାଳଟାକୁ ସେ ଆଉ ଆଦର ନ କରିକି ସେ ପୁଷ୍ପମାଳଟାକୁ କାଢି ଦେଇ ସେ ହାତୀର ଶୁଣ୍ଢରେ ଲଗେଇଲେ। ତେଣୁ ହାତୀ ମଧ୍ୟ ସେ ମଧ୍ୟ ସେ ପୁଷ୍ପର ମୂଲ୍ୟ କ'ଣ ବୁଝିବ, ଦୁର୍ବାସା ଋଷିଙ୍କର ସେ କୃପା ପ୍ରସାଦ ଏ କଥା ସେ ବୁଝିପାରୁନି, ହାତ କ'ଣ ବୁଝିବ। ଆମେ ସାଧାରଣତଃ କହନ୍ତି ଗଜ ଗଜ ମୂର୍ଖ, ଗଜ କହିଲେ ମୂର୍ଖକୁ ବୁଝାଏ, ହାତୀ ଯେ ହେଉଛନ୍ତି ମୂର୍ଖଙ୍କର ମୂର୍ଖର ସିମ୍ବଲ ବା ସେଟାକୁ ମୂର୍ଖ ବୋଲି କହିଲେ ଗଜ ବୋଲି କୁହାଯାଏ। ତେଣୁ ସେ ପୁଷ୍ପମାଳଟିକୁ ଆଣି ନିଜର ଗୋଡ଼ରେ ଜଳିତ କରି ଫୋପାଡ଼ିଲେ। ତେଣୁ ଏ କଥା ଯେତେବେଳେ ଦୁର୍ବାସା ଦେଖିଲେ ସେତେବେଳେ ସେ ଅଭିଶାପ ପ୍ରଦାନ କଲେ, ସେ କହିଲେ ତୁମେ ଏଇ ଯେଉଁ ମଦମତ ବର୍ତ୍ତମାନ ହେଇଛ, ଯେଉଁ ଐଶ୍ୱର୍ଯ୍ୟ ସବୁ ରହିଛି ତୁମର ସେଥିପାଇଁ ମଦମତ ରହିଛ, ତେଣୁ ତୁମର ସେସବୁ ତୁମେ ସ୍ତ୍ରୀହୀନ ହେଇଯା, ଏଇଭଳି ଭାବରେ ସେ ଅଭିଶାପ ପ୍ରଦାନ କଲେ। ତେଣୁକରି ତାପରେ ଦେବତାମାନେ ବଳଶାଳୀ ହେଇଗଲେ ଏବଂ ଦେବତାମାନେ ସ୍ୱର୍ଗ ରାଜ୍ୟକୁ ମଧ୍ୟ ଅଧିକାର କରିଦେଲେ। ତେଣୁ ଅସୁରମାନେ ବଳଶାଳୀ ସ୍ୱର୍ଗ ରାଜ୍ୟକୁ ଅଧିକାର କରିଥିବାରୁ ଦେବତାମାନଙ୍କର ରାଜା ଇନ୍ଦ୍ର ପୁଣି ଯାଇକି ବ୍ରହ୍ମାଙ୍କ ସ୍ୱୟଂ ଗଲେ, କେମିତି କ'ଣ କରାଯିବ, ବର୍ତ୍ତମାନ ଦେବତାମାନେ ଆମର ରାଜ୍ୟକୁ ଅଧିକାର କରିନେଇଛନ୍ତି, ତେଣୁ ଆମେ କେମିତି ପୁଣି ଆମର ରାଜ୍ୟ ଫେରିପାରିବା। ତେଣୁ ବ୍ରହ୍ମା ମଧ୍ୟ ସେ ସମସ୍ୟାର ସମାଧାନ କରିପାରିଲେନି, ତେଣୁ ଅନ୍ତିମରେ ସମସ୍ତେ ଶିବଜୀଙ୍କ ସହିତ ସମସ୍ତେ ଭଗବାନ ବିଷ୍ଣୁଙ୍କୁ ଭାଗ କଲେ। ଭଗବାନ ବିଷ୍ଣୁ କ୍ଷୀରୋଦକ ସାହି କ୍ଷୀରୋଦକ ଯେଉଁ ସାଗର ରହିଛି, କ୍ଷୀରୋଦକ ସାହି ଜଳ କ୍ଷୀରସାଗର, କ୍ଷୀରସାଗରରେ ଭଗବାନ ସବୁବେଳେ ଶୟନ କରିଥାନ୍ତି, ଅନନ୍ତ ଶୟନ କରିଥାନ୍ତି, ଲକ୍ଷ୍ମୀଦେବୀ ତାଙ୍କ ସବୁବେଳେ ଭାବ ସେବା କରିଥାନ୍ତି। ତେଣୁ ସେଇଠି ଦେବତାମାନଙ୍କର ସେଠିକି ଡାଇରେକ୍ଟ ଯିବା ପାଇଁ ଅଧିକାର ନାହିଁ, ଭଗବାନ ପାଖକୁ ଯିବା ପାଇଁ ଅଧିକାର ନାହିଁ, ସେ କ୍ଷୀର ସମୁଦ୍ର କୂଳରେ ରହିକି ବ୍ରହ୍ମା ଭଗବାନ ସ୍ତୁତି କରିଛନ୍ତି। ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ ଚିନ୍ତାମଣି ପ୍ରକରସାତ୍ମସୁକଳ୍ପବୃକ୍ଷ ଲକ୍ଷାଭୂତେଷୁ ସୁରଭିରଭିପାଳୟନ୍ତଂ ଲକ୍ଷ୍ମୀସହସ୍ରଶତସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ଯଦ୍ଭାବଭାବିତଧିୟ ମନୁଜାସ୍ତୈବ ସମ୍ପ୍ରାପ୍ୟ ରୂପ ମହିମା ସନୟାନୁଭୂତା ସୁପ୍ତେଦମେବ ନିଗମା ପ୍ରତିତୈସ୍ତୁବନ୍ତି ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ଏ ସମସ୍ତ ଭାଗବତର ଯେଉଁ କଥାବସ୍ତୁ ରହିଛି ସାର ରହିଛି, ଭାଗବତର ଯାହା ଶିକ୍ଷଣ ସବୁ ରହିଛି, ସବୁକିଛି ବ୍ରହ୍ମା ତାଙ୍କର ବ୍ରହ୍ମସଂହିତା ରଚନା କରିଛନ୍ତି। ଏଇ ବ୍ରହ୍ମସଂହିତାରେ 100ଟି ଅଧ୍ୟାୟ ରହିଛି, ଯେଉଁ ଅଧ୍ୟାୟରୁ ବର୍ତ୍ତମାନ ମାତ୍ର ଆମର ପାଖରେ କେବଳ ପଞ୍ଚମ ଅଧ୍ୟାୟ ରହିଛନ୍ତି। ଏଇ ପଞ୍ଚମ ଅଧ୍ୟାୟରେ ଯେତିକି ଶ୍ଳୋକ ଅଛି ସେଇ ଶ୍ଳୋକରେ ଭଗବାନ ବ୍ରହ୍ମା ଭଗବାନଙ୍କର ସ୍ତୁତି କରିଛନ୍ତି ଏବଂ ଭଗବାନଙ୍କର ଯେଉଁ ଧାମ ରହିଛି, ଯେଉଁ ବୈକୁଣ୍ଠ ଧାମ, ସେଇ ବୈକୁଣ୍ଠ ଧାମ ମଧ୍ୟ ସ୍ତୁତି କରିଛନ୍ତି। ତେଣୁ ଏ ସମସ୍ତ ସ୍ତୁତି ସବୁ ବ୍ରହ୍ମସଂହିତାରେ ବର୍ଣ୍ଣନା କରାଯାଇଛି। ତେଣୁ ଅନ୍ୟାନ୍ୟ ସବୁ ସ୍ତୁତି ମଧ୍ୟ ରହିଛି, ଯେମିତି ପୁରୁଷ ସୂତ୍ର ମନ୍ତ୍ର, ଏସବୁ ମନ୍ତ୍ର ବା ଏସବୁ ସ୍ତୁତିକୁ ବ୍ରହ୍ମା ସେ କ୍ଷୀରୋଦସାଗର ଜଳରେ ନିକଟରେ ରହି ସବୁ ସ୍ତୁତି କରିଛନ୍ତି ଭଗବାନ। ତେଣୁ ଭଗବାନ ଯେତେବେଳେ ସ୍ତୁତିରେ ସନ୍ତୁଷ୍ଟ ହେଇକି ଭଗବାନ ତାଙ୍କୁ ଦର୍ଶନ ଦେଇଛନ୍ତି ଏବଂ ସେ ବତେଇଛନ୍ତି କେମିତି ସମସ୍ୟାର ସମାଧାନ କରାଯାଇପାରିବ। ତେଣୁ ସେ କହିଛନ୍ତି ଯେ ବର୍ତ୍ତମାନ ତୁମେ ଅସୁରମାନଙ୍କ ସହିତ ସନ୍ଧି ପ୍ରସ୍ତାବ ଦେଇ ତାଙ୍କୁ ବର୍ତ୍ତମାନ କୁହ ଏଇ ସମୁଦ୍ର ମନ୍ଥନ କରିବା ପାଇଁ, ଯେଉଁ କ୍ଷୀର ସମୁଦ୍ର ରହିଛି ଏଇ ସମୁଦ୍ର ମନ୍ଥନ କରିବା ପାଇଁ ତାଙ୍କୁ ତାଙ୍କ ସହିତ ପରାମର୍ଶ କର ଏବଂ ସେମାନେ ଯଦି ରାଜି ହେବେ ତାହେଲେ ଏଇ ସମୁଦ୍ରରୁ ଯେଉଁ ଅମୃତ ବାହାରିବ ସେଇ ଅମୃତ ଦ୍ୱାରା ତୁମେ ପ୍ରାପ୍ତ ହେଲେ ତୁମ ସମସ୍ୟାର ସମାଧାନ ହୋଇପାରିବ। ତେଣୁ ଏଇଭଳି ଭାବରେ ଦେବତାମାନଙ୍କୁ ସେମାନେ ଭଗବାନଙ୍କୁ କହିସାରିଲେ ତାପରେ ଦେବତାମାନେ ଫେରି ଆସିକରି ଅସୁର ପାଖକୁ ଯାଇକରି ସେଇ କଥା ସେ ପ୍ରସ୍ତାବ ଦେଇଥିଲେ। ଅସୁରଙ୍କ ରାଜା ଯେଉଁ ବଳି ତାଙ୍କ ପାଖକୁ ଯାଇ ଦେବତାମାନେ ଏହି ସନ୍ଧି ପ୍ରସ୍ତାବ ଦେଇ ତାଙ୍କୁ କହିଛନ୍ତି ଯେ ଏଇ ବର୍ତ୍ତମାନ ସମୁଦ୍ର ମନ୍ଥନ କରିବା, ସେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ବାହାରିବ ସେ ଅମୃତ ଆମେ ବାଣ୍ଟିକି ନେବା। ଏଇଭଳି ଭାବରେ ଯେତେବେଳେ ପ୍ରସ୍ତାବ ଦେଇଛନ୍ତି ଅସୁରମାନେ ସେଥିରେ ରାଜି ହୋଇଛନ୍ତି ଏବଂ ଅସୁରମାନେ ଏବଂ ଦେବତାମାନେ ମିଶି ସମୁଦ୍ର ମନ୍ଥନ କରିବା ପାଇଁ ଯାଇଛନ୍ତି। ତେଣୁ ସମୁଦ୍ର ମନ୍ଥନ ଯେତେବେଳେ କରୁଛନ୍ତି, କେମିତି ସମୁଦ୍ର ମନ୍ଥନ କରାଯିବ? ଆପଣମାନେ ବିଶେଷ ଭାବେ ମା ମାନେ ଆମର କ୍ଷୀର ଇଏ କରୁଥିବେ, ମନ୍ଥନ କରୁଥିବେ, ଦହି ବା ଯେଉଁ ଘିଅ ପ୍ରାପ୍ତ ହେବା ପାଇଁ କ୍ଷୀର ମନ୍ଥନ କରାଯାଏ। ଯଶୋଦା ମାତା ଦହି ମନ୍ଥନ କରିଛନ୍ତି, ଆମର ସେ ବିଷୟରେ ଭାଗବତ ସ୍କନ୍ଧରେ ବର୍ଣ୍ଣନା କରାଯିବ ସେ ବିଷୟରେ ବିସ୍ତାର ଭାବରେ। ତେଣୁ ସମୁଦ୍ର ଯେଉଁ କ୍ଷୀର ସମୁଦ୍ର ରହିଛି ତାକୁ କେମିତି ମନ୍ଥନ କରାଯିବ ନା ମନ୍ଦର ପର୍ବତ ସେଥିପାଇଁ ଆଣିବାକୁ ଗଲେ ଦେବତାମାନେ ଲୋକମାନେ ମିଶିକିରି ମନ୍ଦର ପର୍ବତ ରହିଛି ବିଶାଳ ପର୍ବତ, ସେଇ ମନ୍ଦର ପର୍ବତକୁ ଯାଇକି ସେମାନେ ଆଣିବେ ବହୁତ କଷ୍ଟ ନା। କିନ୍ତୁ ତାକୁ ଯେତେବେଳେ ଉଠିକିରି ଆଣୁଛନ୍ତି ସେ ତାର ଭାର ସମ୍ଭାଳ ନ କରିକି ସେ ମନ୍ଦର ପର୍ବତ ତଳେ ପଡ଼ିଯାଇଛି ଏବଂ ତଳେ ପଡ଼ିଯିବା ଦ୍ୱାରା ମଧ୍ୟ ବହୁତ ଦେବତା ଏବଂ ଅସ୍ତ୍ରମାନେ ମଧ୍ୟ ତାଙ୍କ ପ୍ରାଣ ହରାଇଛନ୍ତି। ତେଣୁ ଭଗବାନ ପୁଣି ସେତେବେଳେ ଆସି ପହଞ୍ଚିକିରି ଯେ ଦେବତାମାନେ ଅସ୍ତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ମନ୍ଦର ପର୍ବତକୁ ଧାରଣ କରିଛନ୍ତି, ଗରୁଡ଼ପୃଷ୍ଠରେ ଆସିକିରି ସେ ମନ୍ଦର ପର୍ବତ ଧାରଣ କରି ଗରୁଡ଼ପୃଷ୍ଠରେ ରଖିକି ନେଇକି ସମୁଦ୍ର ପାଖରେ କ୍ଷୀର ସମୁଦ୍ର ପାଖରେ ରଖିଛନ୍ତି। ଏବଂ ବର୍ତ୍ତମାନ ମନ୍ଦର ପର୍ବତ ଯେଉଁ ଆସିଲା ସେ ମନ୍ଥନ କରାଯିବ, କିନ୍ତୁ କେଉଁ କାହା ଦ୍ୱାରା ରଜୁ କ'ଣ ହେବ ନା ରଜୁ ହେଉଛନ୍ତି ବାସୁକି, ବାସୁକି ନାଗ ଯିଏକି ରଜୁ ହିସାବରେ ଗ୍ରହଣ କରାଯାଇଛି। ତେଣୁ ଗରୁଡ଼କୁ ପଠାଇଦେଲେ, ଭଗବାନ ପଠାଇଦେଲେ, କାରଣ ଗରୁଡ଼ ଥିଲେ ନାଗମାନେ ଆସିପାରିବେନି, ବାସୁକି ଆସିପାରିବେ। ତେଣୁ ଗରୁଡ଼କୁ ପଠାଇଦେଲା ପରେ ବାସୁକିକୁ ଆଣି ସେ ସମୁଦ୍ର ମନ୍ଥନ କରିବା ଆରମ୍ଭ କରିଥିଲେ। ଏବଂ ସମୁଦ୍ର ମନ୍ଥନ ଯେଉଁ କରିବେ ଭଗବାନ କ'ଣ କଲେ ନା ପ୍ରଥମେ ଯେ ଭଗବାନ ମଧ୍ୟ ଦେବତାମାନଙ୍କ ପାଖରେ ରହିଛନ୍ତି, ଦେବତାମାନେ ଭଗବାନଙ୍କୁ ଦେବତା ଭିତରେ ଗଣନା କରାଯାଉଛି। ତେଣୁ ଭଗବାନ କ'ଣ କଲେ ନା ସେଇ ଯେଉଁ ବସିକି ବାସିକି ସର୍ପ ରହିଛି ତାଙ୍କର ମୁଖ ପ୍ରଦେଶରେ ସାମ୍ନା ପ୍ରଦେଶରେ ସେ ରହିକି ମନ୍ଥନ କରିବା ପାଇଁ ପହଞ୍ଚନ୍ତି, କିନ୍ତୁ ଅସୁରମାନଙ୍କ ଭିତରେ ଅବଜେକ୍ସନ୍ କରେ। ଅସୁରମାନଙ୍କର ସବୁବେଳେ ବିପରୀତ ବୁଦ୍ଧି, ଆମେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ବୁଦ୍ଧି ତିନି ପ୍ରକାର ବୁଦ୍ଧି ରହିଛି। ଯେଉଁ ତମଗୁଣର ବୁଦ୍ଧି ସେ କହୁଛି ସର୍ବଥା ବିପରୀତ ତାଙ୍କ ବୁଦ୍ଧି ତାଙ୍କ ପାର୍ଥ କାମ, ବିପରୀତ ଯେଉଁ ବୁଦ୍ଧି ସେ ହେଉଛି ତମଗୁଣର ଲକ୍ଷଣ, ବିପରୀତ ବୁଦ୍ଧି ଅଧର୍ମାନ ଧର୍ମାନୀତି ମାନ୍ୟତେ ତାମସା ବୃତା ସର୍ବଥା ବିପରୀତ ବୁଦ୍ଧି ତା ପାର୍ଥ କାମ, ସବୁବେଳେ ବିପରୀତ ବୁଦ୍ଧି। ତେଣୁ ଭଗବାନ ଯେତେବେଳେ ସେ ଦେଖିଲେ ଭଗବାନ ସାମ୍ନାରେ ରହିଛି ନିଶ୍ଚୟ କଲେ, ସେ କାହିଁକି ଭଗବାନ ଦେବତାମାନେ କାହିଁକି ସାମ୍ନାରେ ରହିକି ମନ୍ଥନ କରିବେ? ଆମେ ହେଉଛେ ବହୁତ ଯେମିତି କହିଲେ ସବୁ ରାବଣଙ୍କର ବହୁତ ତିନୋଟି ଗୋଲ୍ଡ ମେଡ଼ାଲ ହୋଇଥିଲା, ତେଣୁ ଅସୁରମାନେ ମଧ୍ୟ ତାଙ୍କର ସବୁ ଦମ୍ଭ ରହିଛି, ଦମ୍ଭ ଦତ୍ତ ସବୁ ରହିଛି ଯେ ଆମେ ମଧ୍ୟ ବହୁତ ଜ୍ଞାନୀ, ଆମେ ମଧ୍ୟ ବହୁତ ଆମର ଉଚ୍ଚ କୁଳ ସମ୍ପନ୍ନ, ସମସ୍ତେ କଶ୍ୟପଙ୍କର ପୁତ୍ର। କଶ୍ୟପଙ୍କର ଅନେକ ରାଣୀ ଅଛନ୍ତି, ତେରଟି ରାଣୀ ତେରଟି ମାନେ ପତ୍ନୀ ଅଛନ୍ତି ଏବଂ ତାପରେ ଆଉ ଚାରି ସତରଟି ପତ୍ନୀ ରହିଛନ୍ତି। ତେଣୁ ଦିତି ଏବଂ ଅଦିତି ଏମାନେ ହେଉଛନ୍ତି ଭଉଣୀ ସବୁ ଦକ୍ଷଙ୍କର ସବୁ କନ୍ୟା, ଏମାନେ ଦିତିଙ୍କ ଗର୍ଭରୁ ଯେଉଁମାନେ ଯାହା ହେଇଛନ୍ତି ସେମାନେ ହେଉଛନ୍ତି ଦୈତ୍ୟ ବା ଅସୁର, ଏବଂ ଅଦିତିଙ୍କ ଗର୍ଭରୁ ଯେଉଁମାନେ ଯାହା ହେଇଛନ୍ତି ସେମାନେ ହେଉଛନ୍ତି ଆଦିତ୍ୟ ବା ଦେବତା, ତାଙ୍କ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ ହେଉଛନ୍ତି ପ୍ରଧାନ, ବାର ଜଣ ଆଦିତ୍ୟ ଅଛନ୍ତି, ସୂର୍ଯ୍ୟ ଦେବତା ହେଉଛନ୍ତି ଜଣେ ଆଦିତ୍ୟ ଯାହା ବିବସ୍ଥାନ କରାଯାଉଛି। ତେଣୁ ଅସୁରମାନେ ମଧ୍ୟ ସେମାନେ କହିଲେ ଯେ ଆମେ ମଧ୍ୟ ବହୁତ ପୁତ୍ରକୂଳ ସମ୍ପନ୍ନ, କାରଣ ଆମେ କେଉଁ କମ୍ ଯେ ଆମେ କାହିଁକି ପଛପଟେ ରହିବୁ, ଏଭଳି ଭାବରେ କହିବାରୁ ଭଗବାନ ତାଙ୍କୁ ଛାଡ଼ିଦେଲେ, ପୃଷ୍ଠଭାଗ ଛାଡ଼ିଦେଲେ, ସାମ୍ନାପଟେ ରହି ଯେଉଁ ନାଗର ବା ରାଶିକର ସାମ୍ନାପଟେ ରହିକି ସେମାନେ ମନ୍ଥନ କରିବା ପାଇଁ ଆରମ୍ଭ କରିଥିଲେ ଏବଂ ଦେବତାମାନେ ପଛପଟେ ରହିକି ମନ୍ଥନ କରିବା ଆରମ୍ଭ କରିଥିଲେ। ତା ଫଳରେ କ'ଣ ହେଲା ନା ଯେଉଁ ଦେବକୀ ବାସୁକିର ସର୍ପର ମୁଖପଟେ ରହିଥିବାରୁ ମୁଖରୁ ସବୁବେଳେ ତାଙ୍କର ବିଷ ବାହାରୁଛି, ତେଣୁ ସେ ବିଷ ଦ୍ୱାରା ଏ ଅସୁରମାନେ ବହୁତ ସବୁବେଳେ ବହୁତ କଷ୍ଟ ସ୍ୱୀକାର କଲେ, ତାଙ୍କର ଦେହ ସବୁ କଳା ହେଲା ସେ ବିଷର ପ୍ରଭାବ, କିନ୍ତୁ ଦେବତାମାନେ ପଛପଟେ ରହିକିରି ସେଥିରୁ ସେ ଯେଉଁ କଷ୍ଟ ରହିଛି ସେ କଷ୍ଟରୁ ସେ ମୁକ୍ତ ହେଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ମନ୍ଥନ କାର୍ଯ୍ୟ ଚାଲିଲା, କିନ୍ତୁ ସେତେବେଳେ ଦେଖିଲେ ଯେ ମନ୍ଦର ପର୍ବତ ସେ ଯେହେତୁ ତା ତଳେ କିଛି ଆଧାର ନାହିଁ, ସେ ମନ୍ଦର ପର୍ବତ ତଳକୁ ପଡ଼ିଗଲା, କ୍ଷୀରସାଗର ତଳକୁ ପଡ଼ି ପଡ଼ିଲା, ତଳକୁ ପ୍ରବେଶ କଲା। ତେଣୁ ଦେବତାମାନେ ଏବଂ ଅସୁରମାନେ ପୁଣି ଜାଣି ପଡ଼ିଗଲା, ଚିନ୍ତା ପଡ଼ିଗଲା କେମିତି ମନ୍ଥନ କାର୍ଯ୍ୟ କରାଯିବ। ତେଣୁ ଭଗବାନ ସେ ସମୟରେ କଚ୍ଛପ ରୂପ ଧାର କରି ବିରାଟ କଚ୍ଛପ ରୂପ ଶହେ ଯୋଜନ ଧରି କଚ୍ଛପ ରୂପ ଗୋଟେ ଧାରଣ କରି ସେଇ ଜଳ ମଧ୍ୟ ପ୍ରବେଶ କରି ସେଇ ମନ୍ଦର ପର୍ବତର ପୃଷ୍ଠରେ ରହି ତାକୁ ସପୋର୍ଟ କରି ଆମର ଦଶ ଆମର ଜୟଦେବଙ୍କର ଦଶ ଦଶ ଦଶାବତା ସୂତ୍ରରେ ସେ କଚ୍ଛପ ରୂପକର ବର୍ଣ୍ଣନା କରାଯାଇଛି, ଯେଉଁ କହିଛି ଯୋଉ ତାଙ୍କର କଚ୍ଛପ ରୂପ, ଯୋଉ କଚ୍ଛପ ରୂପ ଧରିଛନ୍ତି, ସେ କଚ୍ଛପ ରୂପଟା କିଭଳି ଭାବରେ ନା ଧରଣୀ ଧାରଣ ପୁଣି ଚକ୍ର ଗରିଷ୍ଠ ମନେ କରାଯାଇଛି ଯେ କ୍ଷିତିରିପୁଳ ଚରେ ଆମେ କମ୍ ସମୟରେ ଅଳ୍ପ ସମୟରେ ଚାଲିବା, ତେଣୁ ଆମେ ଏତେ ବିସ୍ତାର କର୍ମା କରିବା ନାହିଁ। ତେବେ ଭଗବାନ ସେହି ସମୟରେ ବହୁତ ପ୍ରକାର ଅବତାର ଧାରଣ କରିଛନ୍ତି, ଯିଏକି ମନ୍ଦାର ପର୍ବତ ରୂପରେ ମଧ୍ୟ ଭଗବାନ ସେଠି ରହିଛନ୍ତି, ଅଜିତ ହିସାବରେ ରହିଛନ୍ତି, ଏବଂ ସେ ଦେବତାମାନଙ୍କ ପାଖରେ ରହିଛନ୍ତି ଅଜିତ ହିସାବରେ, ଭଗବାନ ଦେବତା ଅଜିତ ରୂପରେ ଆସି ସେଠି ଆବିର୍ଭାବ ହୋଇଛନ୍ତି, ଏବଂ ଅସୁରମାନଙ୍କ ମଧ୍ୟ ତାଙ୍କ ଭିତରେ ରହିକି ତାଙ୍କୁ ଶକ୍ତି ପ୍ରଦାନ କରିଛନ୍ତି, ଏବଂ ଅନ୍ୟ ଅନ୍ୟ କେତୋଟି ନୂଆ ନୂଆ ଅବତାର ସବୁ ଆସିଛନ୍ତି, ତା ବିଷୟରେ ଆମେ ଆଲୋଚନା କରିବା। ତେଣୁ ଏଇଭଳି ଭାବରେ ଭଗବାନ ଅନେକ ଅବତାର ସେଠି ପ୍ରକାଶ କରିଛନ୍ତି। ତେଣୁ ଏଇ ଯେଉଁ ମନ୍ଦାର ପର୍ବତର ମନ୍ଥନ ଦ୍ୱାରା ଯେଉଁ ବିଭିନ୍ନ ପ୍ରକାର ସମୁଦ୍ର ମନ୍ଥନ, ସମୁଦ୍ରରୁ ବହୁତ ପ୍ରକାର ଜିନିଷ ବାହାରେ, ଯେମିତି ଉଚ୍ଚେଶ୍ୱର ହସ୍ତୀ ବାହାରିଲା, ଐରାବତ ଉଚ୍ଚେଶ୍ୱର ଘୋଡ଼ା ବାହାରିଲା, ଐରାବତ ହସ୍ତୀ ବାହାରିଲା, କୌସ୍ତୁଭ ମଣି ବାହାରିଲା, ଲକ୍ଷ୍ମୀ ଦେବୀ ବାହାରିଛନ୍ତି, ଏବଂ ଅନ୍ୟାନ୍ୟ ବାରୁଣୀ ମଦ ଇତ୍ୟାଦି ବାହାରିଛନ୍ତି, ଏବଂ ପ୍ରଥମେ କିନ୍ତୁ ବାହାରିଛନ୍ତି ବିଷ ବାହାରିଲା। ସମୁଦ୍ର ମନ୍ଥନ ପ୍ରଥମେ ଯେଉଁ ବିଷ ବାହାରିଲେ, ସେ ବିଷକୁ କିଏ ପାନ କରିବା, ବିଷ କିଏ ବିଷ ଦ୍ୱାରା କେମିତି ସେମାନେ ରକ୍ଷା ପାଇବେ, ଦେବତା ଏବଂ ଅସୁରମାନେ ସମସ୍ତେ ଯାଇକି ଭଗବାନ ଶିବଜୀଙ୍କ ଶରଣ ଯାଇଛନ୍ତି, ଏବଂ ଶିବଜୀଙ୍କ ଶରଣ ଯାଇଥିବାରୁ ଶିବଜୀ ସେ ବିଷକୁ ପାନ କରିଛନ୍ତି, ଏବଂ ସେ ବିଷ ପାନ କରିକିରି ସେ ତାଙ୍କର ଏଇ ଯେଉଁ କଣ୍ଠ ରହିଛି, କଣ୍ଠରେ ସେ ବିଷଟି ରଖିଛନ୍ତି, ଯେଉଁଥିପାଇଁ ତାଙ୍କର କଣ୍ଠଟି ନୀଳବର୍ଣ୍ଣ ହୋଇଯାଇଛି। ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି, ଶିବଙ୍କର ନାମ ହେଉଛି ନୀଳକଣ୍ଠ। ତା ପୂର୍ବରୁ ନୀଳକଣ୍ଠ ସେ ନଥିଲେ, ସେ ବିଷ ପାନ କରି ତାଙ୍କର କଣ୍ଠ ନୀଳ ହୋଇଯାଇଛି, ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଉଛି। ତେଣୁ ଶିବଜୀଙ୍କର ଶକ୍ତି ରହିଛି, ଆମେ କହିବାନି ଯେ ଶିବଜୀ ବିଷ ପାନ କରିଥିଲେ କହିକିରି ଆମେ ମଦ ଗଞ୍ଜେଇ ଭାଙ୍ଗ ଇତ୍ୟାଦି ପାନ କରିବା, ଜୟ ଶିବ ସବୁ କହିକି ସାଧାରଣ ଲୋକମାନେ ସେମିତି କରନ୍ତି, କିନ୍ତୁ ଶିବଜୀଙ୍କର ଶକ୍ତି ରହିଛି, ସେ ତାଙ୍କର କଣ୍ଠରେ ସେ ଧାନ ଧାରଣ କରିପାରିଛନ୍ତି, କିନ୍ତୁ ଆମେ ଏତେ କରିପାରିବାନି। ସେ ଯାହାହେଉ, ଏଇଭଳି ଭାବେ ବିଭିନ୍ନ ସବୁ ବାର୍ତ୍ତାଳାପ ଅନ୍ତିମରେ ଅମୃତ ବାହାରିଛନ୍ତି, ଯାହାକି ଭଗବାନ ପୁଣି ଆଉ ଗୋଟେ ଅବତାରରେ, ଧନ୍ୱନ୍ତରୀ ଅବତାରରେ ସେ ଅମୃତ ବାହି ଦେଇଛନ୍ତି ଭଗବାନ ଧନ୍ୱନ୍ତରୀ। ସାଧାରଣତଃ ଯେଉଁମାନେ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଲେ ଯେଉଁ ଔଷଧ ପ୍ରାପ୍ତ ହେଉଛେ, ଔଷଧ ଖାଉଛେ, ସେ ଔଷଧ ଦ୍ୱାରା ଆମେ ଭଲ ହେଉଛୁ। ଆମେ ସବୁ ଭାଗବତ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ତାଙ୍କର ସ୍ତୁତିରେ କହିଛନ୍ତି, ବାଳସ୍ୟ ନେହ ତରଣ ପିତର ନୃସିଂହ ନାଥ ଜାଗଦ ଉଦନ୍ନତି ମର୍ଯ୍ୟାଦ ନୌ ତତ୍ତ୍ୱ ତତ୍ପତି ଚେଷ୍ଟା ତାବତ୍ ବିଭୂତ ଅନୁଦାନ ପ୍ରଦୂଷିତା। ବାଳସ୍ୟ ନେହ ଶରଣ ପିତରୁ, ପିତାମାତା ମାନେ ବାଳକମାନଙ୍କୁ ଶରଣ ଦେଉନାହାନ୍ତି, ପ୍ରକୃତ ଶରଣ ହେଉଛନ୍ତି ଭଗବାନ, ଭଗବାନ ପ୍ରକୃତ ଶରଣ ଭଗବାନ ଦେଉଛନ୍ତି, ଆମେ ମାତ୍ର ନିମିତ୍ତ। ବାଳସ୍ୟ ପିତରୁ, ବାଳସ୍ୟ ନିରାକରଣ ପିତରୁ ନୃସିଂହ ନାର୍ଥ ଜାଗଦମ, ନାର୍ଥ ଯେଉଁମାନେ ଆର୍ତ୍ତ ବା ଦୁଃଖରେ ପଡ଼ିଛନ୍ତି ବା ବିଭିନ୍ନ ରୋଗଗ୍ରସ୍ତ ହୋଇଛନ୍ତି, ଅଗଦମ କହିଲେ ଏ ଯେଉଁ ଔଷଧ, ଔଷଧ ଯେ ରୋଗକୁ ଭଲ କରୁଥିଲା ନୁହଁ, ଭଗବାନ କୃପାରୁ ସେ ଭଲ ଔଷଧ। ଉଦନ୍ନତି ମର୍ଯ୍ୟାଦ ନଉ, ଯେଉଁ ଉଦନ୍ନତି ବା ଯେଉଁ ସମୁଦ୍ରରେ ଯଦି ନୌକାଟା ନିମ୍ନକୁ ଗତି କରୁଛି ବା ଜଳରେ ବୁଡ଼ି ଯାଉଛି, ସେ ଲୋକମାନଙ୍କୁ ଉଦ୍ଧାର କରିପାରିବେ, ଉଦନ୍ନତି ମର୍ଯ୍ୟାଦ ନଉ। ତତ୍ତ୍ୱ ପ୍ରତିବିଧି ଏହା ଚେଷ୍ଟା, ବିଭିନ୍ନ ପ୍ରକାର ଚେଷ୍ଟା ଆମେ କରୁଛେ ବିଭିନ୍ନ ପ୍ରକାର ଦୁଃଖ ବା ବିଭିନ୍ନ ପ୍ରକାର ସମସ୍ୟାରୁ ମୁକୁଳିବା ପାଇଁ, କିନ୍ତୁ ଆମେ ଚେଷ୍ଟା ହେଉଛି ଆମେ ଭଲ ହୋଇପାରିବା ନାହିଁ, ତା ସେଥିରେ ମୁକୁଳି ପାରିବା ନାହିଁ। ଭଗବାନ ଯଦି କୃପା କରିବେ ତାହେଲେ ଆମେ ସେଥିରୁ ସଫଳ ହୋଇପାରିବା, ଯେଉଁଥିପାଇଁ କାହିଁକିନା ଯଦି ଭଗବାନ ଉପେକ୍ଷା କରିଦେବେ ତାହେଲେ କେହି ରକ୍ଷା କରିପାରିବେ ନାହିଁ। ସେଥିପାଇଁ ଆମର ଓଡ଼ିଆରେ ଗୋଟେ କଥା ଅଛି, ରକ୍ଷେ ହରି ମାରେ କିଏ, ମାରେ ହରି ରକ୍ଷେ କିଏ, ଯଦି ଭଗବାନ ମାରିବାକୁ ବସିବେ ତାହେଲେ କେହି ରକ୍ଷା କରିପାରିବେନି, ଏବଂ ଯଦି ଭଗବାନ ରକ୍ଷା କରିବାକୁ ବସିବେ ତାହେଲେ କେହି ତାକୁ ମାରିପାରିବେନି। ସେଥିପାଇଁ ସେ କଥା ପ୍ରହ୍ଲାଦ ମହାରାଜ ଯେଉଁ ଉପେକ୍ଷିତ ନା, ଯଦି ଭଗବାନ ଉପେକ୍ଷା କରିଦେବେ ତାହେଲେ ଆମକୁ କେହି ରକ୍ଷା କରିପାରିବେ ନାହିଁ। ତେଣୁ ଧନ୍ୱନ୍ତରୀ ଯେଉଁ ଅମୃତ କଳସ ଧରି ଆଣିଛନ୍ତି, ସେ ଅମୃତ କଳସ, ସେ ଅମୃତ ବା ସେ ଯେଉଁ ବିଭିନ୍ନ ଧନ୍ୱନ୍ତରୀ କହିଲେ ଆମର ଯେଉଁ ଅଥର୍ବେଦ ବେଦ ଅଛି, ସେ ଅଥର୍ବେଦରେ ସେ ବିଭିନ୍ନ ପ୍ରକାର ବିଭିନ୍ନ ରୋଗର ବିଭିନ୍ନ ପ୍ରକାର ଔଷଧକୁ ବର୍ଣ୍ଣନା କରାଯାଇଛି, ଏବଂ ସେ ଔଷଧ ଯେତେବେଳେ ଆମେ ସେବନ କରିବା, ସେଇ ଧନ୍ୱନ୍ତରୀଙ୍କର ନାମ ଯେଉଁମାନେ ସ୍ମରଣ କରିବେ ତାହେଲେ ସେ ରୋଗରୁ ଆରମ୍ଭ ହୋଇପାରିବେ, ବର୍ଣ୍ଣନା କରାଯାଏ ଧନ୍ୱନ୍ତରୀ ଯିଏକି ଭଗବାନଙ୍କର ଅବତାର। ତେଣୁ ଆମର ଶ୍ରୀକୁମାର ଭକ୍ତଶ୍ରୀ ଦଣ୍ଡ ସନ୍ଧ୍ୟାରେ ଆମର ମନେ ଅଛି, ଯେତେବେଳେ ସେ ଔଷଧ ଗ୍ରହଣ କରନ୍ତି, ତାଙ୍କର ବିଭିନ୍ନ ଆମର ଯେ ଗୁରୁଦେବ ଆଚାର୍ଯ୍ୟ, ସେ ଯେତେବେଳେ ଔଷଧ ପାନ କରନ୍ତି ବା ଔଷଧ ସେବନ କରନ୍ତି, ଆମର ଜଣେ ଡାକ୍ତର ଅଛନ୍ତି ଆୟୁର୍ବେଦିକ ଡାକ୍ତର, ସେ ତାଙ୍କ ଶିଷ୍ୟ ଗଦା ହେଉଥିଲା, ସେ ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ଦିଅନ୍ତି, କିନ୍ତୁ ରାମ ଯେତେବେଳେ ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ ଶ୍ରୀ ବିଷ୍ଣୁ ଏଇ କହିକି ସେଟାକୁ ଗ୍ରହଣ କରନ୍ତି। ଭଗବାନଙ୍କ ନାମ ତ ନାହିଁ ପ୍ରକୃତ ଭାବେ ପ୍ରକୃତ ରୋଗ ଉପଚାର କରିବା, ଔଷଧ ଖାଲି ଲିମିଟ ଦେବା। ଯାହା ହଉ, ତେଣୁ ଯେତେବେଳେ ଅମୃତ ଆସି ପହଞ୍ଚିଗଲା, ସେତେବେଳେ ଅମୃତ ଯେତେବେଳେ ଦେଖିଲେ ସାଧାରଣତଃ ଅସ୍ତ୍ରମାନେ ସମସ୍ତେ ଦେବତାମାନଙ୍କୁ ମାନେ ପୂଜା କରିଦେଇ ସେ ଅସ୍ତ୍ର କଳସ ଧରି ଏଇ ମାମୃତ କଳସ ଧରି ଦେଉଥିଲେ ଅମୃତ ପାଇଲେ। କିନ୍ତୁ ଭଗବାନ ଚାହିଁଛନ୍ତି ଯେ ଦେବତାମାନେ ଅମୃତ ପାଇବେ, ତେଣୁ ଅସ୍ତ୍ରମାନେ ସେଥିରୁ ବଞ୍ଚିତ ହେବେ। ଯଦିଓ ଅସ୍ତ୍ରମାନେ ସେ ଅମୃତ କଳସ ଧରିଛନ୍ତି, କିନ୍ତୁ ସେମାନେ ପାଳନ କରିପାରୁନାହିଁ। ଭଗବାନଙ୍କର ବିନା ଅନୁମତିରେ କିଛି ହେଇପାରିବ ନାହିଁ। ଭଗବତର ଚଉଦ ଶ୍ରଦ୍ଧାରେ ଭଗବାନ କରିଛନ୍ତି, ଉପଦେଷ୍ଟା ହନୁମନ୍ତା ଚ ଭକ୍ତା ଭକ୍ତା ମହେଶ୍ୱର ପରମାତ୍ମେ ଚାପିତୋ ଦେହେ ପୁରୁଷ ପର। ଭଗବାନ ହେଉଛନ୍ତି ଅନୁମନ୍ତା, ସେ ଅନୁମତି ଦେଲେ ସବୁ କିଛି ହେଇପାରିବ। ଭଗବାନଙ୍କ ବିନା ଅନୁମତିରେ ଘାତ ପତ୍ରଟା ମଧ୍ୟ ହେଇପାରିବ ନାହିଁ। ତେଣୁ ଯଦିଓ ଅସୁରମାନେ ସେଇ ଅମୃତ କଳସ ପ୍ରାପ୍ତ ହେଇଛନ୍ତି, କିନ୍ତୁ ତଥାପି ସେମାନେ ପାଳନ କରିପାରୁନାହାନ୍ତି। କାହିଁକି ନା ତାଙ୍କ ଭିତରେ ଝଗଡ଼ା ଚାଲିଛି, ସେ କହୁଛି ପ୍ରଥମେ ମୁଁ ପି, ସେ କହୁଛି ନା ମୁଁ ପ୍ରଥମେ ମୁଁ ପି, ଏଇଭଳିଆ ତାଙ୍କ ଭିତରେ ଝଗଡ଼ା ଚାଲିଛି। ସମାଜ ସମସ୍ୟା ସମାଧାନ କରିପାରୁ, ତେଣୁ ଦେବତାମାନେ ଦେଖିଲେ ଯେ ସେମାନେ ଅମୃତରୁ ବଞ୍ଚି ପାରିଛନ୍ତି, ଏତେ କଷ୍ଟ କରି ସବୁ ଏତେ ଅନ୍ତିମରେ ଯେତେବେଳେ ଅମୃତ ବାହାରିଛି, ସେ ଅମୃତରୁ ସେମାନେ ବଞ୍ଚି ପାରିଛନ୍ତି, ସେତେବେଳେ ସେମାନେ ଭଗବାନଙ୍କ ଶରଣ ଦେଇଛନ୍ତି। ତେଣୁ ଭଗବାନ ପ୍ରତି ମୋହିନୀ ରୂପରେ ଆବିର୍ଭାବ, ମୋହିନୀ ମୂର୍ତ୍ତିରେ ଆବିର୍ଭାବ। ଭଗବାନ ହେଉଛନ୍ତି ପୁରୁଷ, କିନ୍ତୁ ସେ ଯେମିତି ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି, ପରମ ବ୍ରହ୍ମ ପରମ ଭାବ ପବିତ୍ର ପରମ ଭଗବାନ ପୁରୁଷଂ ଶାଶ୍ୱତ ଦିବ୍ୟଂ ମାରି ଦେବଂ ନଜଂ ବିହୁ। ଭଗବାନ ହେଉଛନ୍ତି ପୁରୁଷ, ଆମେ ସମସ୍ତେ ଭଗବାନଙ୍କ ପ୍ରକୃତି ବା ଭଗବାନ, ଆମେ ହେଉଛୁ ସ୍ତ୍ରୀ ସ୍ତ୍ରୀଲିଙ୍ଗ, ଭଗବାନ ହେଉଛନ୍ତି ପୁରୁଷ। କିନ୍ତୁ ସେଠି ଭଗବାନ ମୋହିନୀ ରୂପରେ ଅବତାର ଗ୍ରହଣ କରିଛନ୍ତି, ପରେ ଆମର ବର୍ଣ୍ଣନା କରାଯିବ। କିନ୍ତୁ ଶିବଜୀ ସେ ମୋହିନୀ ରୂପ ମଧ୍ୟ ମୋହିତ ହେଇଛନ୍ତି। ଶିବଜୀ ଯିଏକି କାମଦେବକୁ ଜୟ କରିଛନ୍ତି, ତାଙ୍କ ଶିକ୍ଷା ନେତ୍ର ଖୋଲିଯାଇଛନ୍ତି ଯେତେବେଳେ କାମଦେବ ଧ୍ୱଂସ ହେଇଯାଇଛନ୍ତି, କିନ୍ତୁ ତାଙ୍କର ମଧ୍ୟ ଶିବଜୀଙ୍କର ମଧ୍ୟ ଗର୍ବ ଅଛି ଯେ ମୁଁ ମୋହିତ ହୁଏନି, ମାନେ ମାୟାଙ୍କର ମୋହିତ ହୁଏନି, ଏଭଳି ଭାବେ ତାଙ୍କର ମଧ୍ୟ ଶିବଜୀଙ୍କର ଗର୍ବ ଥିଲା। ତେଣୁକରି ଯେତେବେଳେ ପରେ ଯେତେବେଳେ ଭଗବାନଙ୍କର ସେ ମୋହିନୀ ରୂପ ଦେଖିବା ପାଇଁ ଯାଇଛନ୍ତି, ସେତେବେଳେ ସେ ମଧ୍ୟ ଭଗବାନଙ୍କର ସେ ମୋହିନୀ ରୂପ ମୋହିତ ହେଇଯାଇଛି ଶିବଜୀ। ଏ ବିଷୟରେ ପରେ ବର୍ଣ୍ଣନା କରାଯିବ, କାରଣ ଶିବଜୀ ଏଠି ନଥିଲେ, ଦେବତା ଏବଂ ଅସୁରମାନଙ୍କର ମନ୍ଥନ କାର୍ଯ୍ୟରେ ଶିବଜୀ ନଥିଲେ, ସେ ତାଙ୍କର ପ୍ରୟାସ ପୂର୍ବକ ଥିଲେ। ଏବଂ ଦେବତାମାନେ ଅସୁରମାନେ ଯେତେବେଳେ ଯାଇକି ତାଙ୍କୁ ପ୍ରାର୍ଥନା କରିଛନ୍ତି, ସେତେବେଳେ ସେ ବିଷକୁ ପାନ କରିଛନ୍ତି ଏବଂ ସେ ସେଇ ପ୍ରୟାସ ପର୍ବରେ ଆସିଲେ, ସେ ଏଠିକି ଆସିନାହିଁ, ସେ ସମୁଦ୍ର ପାଖକୁ ଆସିନାହିଁ, କିନ୍ତୁ ତାପରେ ସେ ଶ୍ରବଣ କରିଛନ୍ତି ଏହି ଭାବରେ ଭଗବାନଙ୍କର ମୋହିନ ମୂର୍ତ୍ତି ଆସିଛନ୍ତି, ଯାହାକୁ ଦେଖିକି ସମସ୍ତେ ମୋହିତ ହେଇଛନ୍ତି। ତେଣୁ ତାଙ୍କର ମଧ୍ୟ ଇଚ୍ଛା ହେଇଛି ଦେଖିବା ପାଇଁ, ଏ ବିଷୟରେ ପରେ ଚିତ୍ରକାର ବର୍ଣ୍ଣନା କରାଯିବ। ତେଣୁ ଯାହା ହଉ, ଭଗବାନ ଯେତେବେଳେ ମୋହିନ ରୂପରେ ଆସିଛନ୍ତି, ଅସୁରମାନେ ମୋହିତ ହେଇଯାଇଛନ୍ତି ଭଗବାନଙ୍କ ଉପରେ, କିନ୍ତୁ ଦେବତାମାନେ ଜାଣିଛନ୍ତି ଇଏ ହେଉଛି ଭଗବାନଙ୍କ ଅବତାର, ତେଣୁ ସେମାନେ ମୋହିତ ହେଇନାହାନ୍ତି। ତେଣୁ ଅସୁରମାନଙ୍କ ପାଖରେ ମୋହିନୀ ଉପରେ ଆବିର୍ଭାବ ହେଇ ଭଗବାନ ତାଙ୍କୁ ତାଙ୍କର ସମସ୍ୟାର ସମାଧାନ କରିବାକୁ କୁହନ୍ତି, କହିଲେ କେମିତି ତମେ ଏଇ ଯେଉଁ ଅମୃତ କଳସକୁ କେମିତି ଅମୃତ କେମିତି ବଣ୍ଟାଯିବ, ମୋତେ ଯଦି ଦବ ତାହେଲେ ସେ ଅମୃତ କଳସ, ତାହେଲେ ମୁଁ ତାଙ୍କର ବାଣ୍ଟିବା ବ୍ୟବସ୍ଥା କରିଦେବି। ତେଣୁ ଅସୁରମାନେ ସମସ୍ତେ ତାଙ୍କ କଥା ରାଜି ହେଇ ସମସ୍ତେ ମୋହିତ ହେଇଯାଇଛନ୍ତି ତାଙ୍କ ରୂପରେ, ତେଣୁ ସମସ୍ତେ ତାଙ୍କ କଥା ରାଜି ହେଇ ଅମୃତ କଳସକୁ ଭଗବାନଙ୍କ ହାତରେ ଅର୍ପଣ କରିଛନ୍ତି। ଅସୁରମାନେ ଜାଣିଛନ୍ତି ଭଗବାନ କରି, ସେ ବହୁତ ସୁନ୍ଦରୀ ସ୍ତ୍ରୀ ଜଣକି ଆସିଲେ। ତାପରେ ମୋହିନୀ ଉପରେ ଭଗବାନ କ'ଣ କଲେ ନା, ସମସ୍ତଙ୍କୁ ଦେବତାମାନଙ୍କୁ ଏବଂ ଅସୁରମାନଙ୍କୁ ଅଲଗା ଅଲଗା ସବୁ ବସେଇଦେଲେ, କଣ୍ଠରେ ବସେଇଦେଲେ, ଦେବତାମାନଙ୍କୁ ଗୋଟେ କଥା, ଅସୁରମାନଙ୍କୁ ବସେଇଦେଲେ। ତାପରେ କହିଲେ ମୁଁ ଯେଉଁ ଭାବରେ ଅମୃତ ବଣ୍ଟନ କରିବି, ତମେ କେହି ହସ୍ତକ୍ଷେପ କରିବନି। ଏଇଭଳି ଭାବେ କହି ତାଙ୍କୁ ମୋହିତ କରି, ଅସୁରମାନଙ୍କୁ ମୋହିତ କରି ଦେବତାମାନଙ୍କୁ ସବୁ ଅମୃତ ବଣ୍ଟନ କରିବାକୁ ଲାଗେ। ତେଣୁ ଅସୁରମାନଙ୍କୁ ସେ ରାହୁ ଜଣେ ଅସୁର ଥିଲେ, ସେ କହିଲେ ଯେ ଇଏ ଭଗବାନଙ୍କର ମୋହିନୀ ଉପରେ ଆସିଛନ୍ତି, ତେଣୁ ଇଏ ଆମକୁ ବଞ୍ଚିତ କରିବେ। ତେଣୁକରି ସେ ଦେବତା ରୂପରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ବସିକରି ସେ ଅମୃତକୁ ପାଇବା ପାଇଁ ବଞ୍ଚାଇଛନ୍ତି। ତେଣୁ ଭଗବାନ ମୋହିନୀ ମୂର୍ତ୍ତିରେ ଭଗବାନ ଯେତେବେଳେ ସମସ୍ତ ଦେବତାମାନଙ୍କୁ ବଣ୍ଟନ କରୁଛନ୍ତି, ସେ ଅମୃତ ବଣ୍ଟନ କରୁଛନ୍ତି, ସେହି ସମୟରେ ସେ ରାହୁ ମଧ୍ୟ ସେ ଅମୃତକୁ ପାଳନ କରୁଛନ୍ତି। କିନ୍ତୁ ପାଳନ କରିବା ସମୟରେ ଚନ୍ଦ୍ର ଏବଂ ସୂର୍ଯ୍ୟ ଯେତେବେଳେ ଭଗବାନ ଦେଖେଇ ଦେଇଛନ୍ତି ଯେ ଇଏ ହେଉଛି ପ୍ରକୃତରେ ଅସୁର, ଭଗବାନ ପାଇଁ ତାଙ୍କର ଚକ୍ରକୁ ପ୍ରେରଣ କରିକି ସେ ରାହୁକୁ ତାର ମୁଣ୍ଡରେ ଶିଳାନ କରିଛନ୍ତି ତାଙ୍କର ଶରୀରରୁ। କିନ୍ତୁ ଯେହେତୁ ସେ ରାହୁ ଅମୃତ ପାଇଦେଇଛନ୍ତି, ତେଣୁକରି ତାଙ୍କର ସେ ମସ୍ତକଟି ମଧ୍ୟ ସେ ସବଳ ଜୀବିତ ହେଇକି ରହିଛି, ସେ ଅମୃତ ପ୍ରାପ୍ତ ହୋଇଛନ୍ତି, ତେଣୁ ସେ ମୃତ୍ୟୁ ଗ୍ରହଣ କରିଛନ୍ତି। ତେଣୁ ଆମର ଯେଉଁ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ରହିଛି, ଏହି ସମୟଟା ହେଉଛି ଆମର ସାଧାରଣତଃ ଲୋକମାନେ କାମ କରିବା ଯେଉଁମାନେ ଆଜିକାଲି ପାଠ ପଢ଼ୁଛନ୍ତି ସେମାନେ ଭାବେ ଏଇ ଯେଉଁ ରାହୁ ବା କେତୁ ଏସବୁ ସେଇ ହେଉଛି ସବୁ କଳ୍ପନା, କିନ୍ତୁ ଏସବୁ କଳ୍ପନା ନାହିଁ, ଏ ଶାସ୍ତ୍ର ଜିନିଷ କିଛି ଭୁଲ ନାହିଁ। ବୈଜ୍ଞାନିକମାନଙ୍କର କେବେ ପୂର୍ଣ୍ଣ ଜ୍ଞାନ ହୋଇନି, ସେମାନଙ୍କ ପାଇଁ ସବୁବେଳେ ବିଶ୍ୱାସ କରି ଚାଲିଛନ୍ତି। ବୈଜ୍ଞାନିକମାନେ କହିପାରିବେ ଯେ ଆମର ପୂର୍ଣ୍ଣ ଜ୍ଞାନ ହୋଇଗଲା, କିନ୍ତୁ ଶାସ୍ତ୍ରରେ ଯେଉଁ ଜ୍ଞାନ ସେ ପରିବର୍ତ୍ତନ ହେଉଛି ବା ଗବେଷଣା ଦ୍ୱାରା ସେ ଜ୍ଞାନ ପ୍ରାପ୍ତ ହେଉଛି, ଭଗବାନ ଶକ୍ତି ଜ୍ଞାନ ଅଛି। ତେଣୁ ଏସବୁ ଉଚ୍ଚତର କଥା, ଲୋକମାନେ ଆସ୍ତେ ଆସ୍ତେ ଶାସ୍ତ୍ରକୁ ଯେଉଁମାନେ ସାଧୁ ଉପରେ କୃପା ପ୍ରାପ୍ତ ହେବେ ତାହେଲେ ସେ ଶାସ୍ତ୍ର ଭିତରେ ବିଶ୍ୱାସ ଆସିବ।
ରଥା ସବେ ବିଶ୍ୱାସ କରେ
ପ୍ରକୃତ ବୁଦ୍ଧି କାରଣ ପ୍ରାପ୍ତ ହୋଇପାରିବେ। ତେଣୁ ଏହି ଭାବରେ ଭଗବାନ ଦେବତାମାନଙ୍କୁ ସମସ୍ତ ଅମୃତ ବଣ୍ଟନ କରିଦେଲେ ଏବଂ ଅସୁରମାନଙ୍କୁ ବଞ୍ଚିତ କଲେ। ତେଣୁ ତାପରେ ମହିନୀମୂର୍ତ୍ତି ସେ ଦୁର୍ଭାବ ହୋଇଗଲେ ବା ଅପ୍ରକଟ ହୋଇଗଲେ, ସେ ସମସ୍ତଙ୍କ ସାମ୍ନାରେ ସେ ଉଭେଇଗଲେ। ତେଣୁ ତାପରେ ଅସୁରମାନେ ଏବଂ ଦେବତାମାନଙ୍କୁ ଦେଖୁଣି ଫାଇଟିଂ ହେଇଛି ବା ଯୁଦ୍ଧ ହେଇଛି, କିନ୍ତୁ ଦେବତାମାନେ ଯେହେତୁ ସେ ଅମୃତ ପ୍ରାପ୍ତ ହେଇଛନ୍ତି ସେମାନେ ଅସୁରମାନଙ୍କ ଉପରେ ପୁଣି ତାଙ୍କୁ ତାଙ୍କ ଉପରେ ଜୟ ପ୍ରାପ୍ତ ହେଇଛନ୍ତି ବା ତାଙ୍କ ଉପରେ କ'ଣ ସେମାନେ ଅସୁରମାନେ ପରାଜୟ ପ୍ରାପ୍ତ ହେଲେ। କିନ୍ତୁ ଏହି କହିବାର ଉଦ୍ଦେଶ୍ୟ ଥିଲା ସୁଖଦେବ ଗୋସ୍ୱାମୀ ଯେତେବେଳେ ଏକଥା ବର୍ଣ୍ଣନା କରୁଛନ୍ତି ଭାଗବତରେ ବୈଦିକ ମହାରାଜକୁ, ସେ କହୁଛନ୍ତି ଯେ ଆମ ପାଇଁ କ'ଣ ଆମ ଶିକ୍ଷା କ'ଣ ଆମ ପାଇଁ ଯେ ଆମେ ଦେଖିବା ଅସୁରମାନେ ଏବଂ ଦେବତାମାନେ ଗୋଟିଏ କାର୍ଯ୍ୟ କଲେ, ସମୁଦ୍ର ମନ୍ଥନ କାର୍ଯ୍ୟ କଲେ, ବରଂ ଆମେ ଦେଖିବା ଅସୁରମାନେ ବହୁତ ପରିଶ୍ରମ କରିଛନ୍ତି କାହିଁକିନା ସେମାନେ ଯେଉଁ ବାସୁଙ୍କର ମୁଖ ପରିସ୍ଥିତି ରହିଲେ ବାସୁଙ୍କର ମୁଖରୁ ସବୁବେଳେ ଗରଳ ବା ସେ ଯେଉଁ ବିଷ ନିର୍ଗତ ହେଉଥିଲା ସେଇ ବିଷ ଦ୍ୱାରା ସେମାନେ ତାଙ୍କର ବହୁତ କଷ୍ଟ ସ୍ୱୀକାର କରିଛନ୍ତି, ତାଙ୍କ ଶରୀର ସବୁ କଳା ହୋଇଗଲା ଏଇଭଳି ଭାବରେ ବିଷର ପ୍ରଭାବରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି। କିନ୍ତୁ ଅନ୍ତିମରେ କ'ଣ ହେଲା ନା ଦେବତାମାନେ ଅମୃତ ପ୍ରାପ୍ତ ହେଲେ ଏବଂ ଅସୁରମାନେ ବଞ୍ଚିତ ହେଲେ। ତେଣୁକରି ଏଇ ଯେଉଁ କର୍ମଫଳ ରହିଛି ଭଗବତ ଗୀତାର ଅଷ୍ଟମସଂଧ୍ୟାରେ ଭଗବାନ କହିଛନ୍ତି ଏ ପାଞ୍ଚଟି କର୍ମଫଳ କାରଣ ରହିଛି। ଆମେ ଭାବିବା ଯେ ଆମେ ଏଇ କର୍ମ କରିଛେ ଆମେ ଏଇ ଫଳଟା ପାଇବା ତା ନୁହେଁ, କର୍ମଫଳ ଆମେ ବର୍ଣ୍ଣନା କଲେ ପଞ୍ଚେକାନି କାରଣାନି ବୋଧନେ କାଙ୍କ୍ଷି କୃତାନ୍ତ କୃତାନି ସିଦ୍ଧେ ସର୍ବକର୍ମଣା ଅଧିଷ୍ଠାନ ତଥା କର୍ତ୍ତା କରଣାନ୍ତ୍ୟଭୂତଭିଦମ୍ ବିବିଧାଂଶ ଚେଷ୍ଟା ଦୈବଂ ଦୈବାଂଶ ପରିଶ୍ରମ। ପାଞ୍ଚଟି କାରଣରେ ଆମେ କର୍ମ ପାଇଁ ପ୍ରାପ୍ତ ହେଉଛୁ। ଅଧିଷ୍ଠାନ ଯେଉଁଠାରେ କାର୍ଯ୍ୟ କରାଯାଉଛି, ଯେମିତି ଦେବତା ଏବଂ ଅସୁରମାନେ କ୍ଷୀରସାଗର ପାଖରେ ସେସବୁ କାର୍ଯ୍ୟ କରିଛନ୍ତି, ଏବଂ କର୍ତ୍ତା କାରଣ ଯେଉଁମାନେ କାର୍ଯ୍ୟ କରୁଛନ୍ତି, କରଣ କହିଲେ ଯାହାଦ୍ୱାରା କରାଯାଉଛି ଉପକରଣ କରଣ, ଏବଂ ବିଭିନ୍ନ ଚେଷ୍ଟା ମଧ୍ୟ କରୁଛନ୍ତି ବିବିଧାର୍ଥ ଚେଷ୍ଟା, ଏ ଚାରୋଟି କାରଣ। କିନ୍ତୁ ଏ ଚାରୋଟି କାରଣରେ ଜଣେ କର୍ମଫଳ ପାଇବା ତା ନୁହଁ, ପଞ୍ଚମ କାରଣ ବହୁତ ମୁଖ୍ୟ ଦୈବଂ ଦୈବାତ୍ର ପଞ୍ଚମ ଦେବତା ବା ଭଗବାନଙ୍କ ଦ୍ୱାରା ସେସବୁ କର୍ମଫଳ ନିର୍ଦ୍ଧାରଣ କରାଯାଉଛି। ସେଥିପାଇଁ ଭଗବତୀତାର ଭଗବାନ କହିଲେ ଯେ କର୍ମଣି ଅପି ବୋଧବ୍ୟମ ବୋଧବ୍ୟଂଶ ବିକର୍ମଣ ଅକର୍ମଣସ୍ଥ ବୋଧବ୍ୟମ ଗହନା କର୍ମଣଲତି କିଂ କର୍ମ କିଂ ଅକର୍ମ କି କବୟୋପି ଅତ୍ର ମହିତା ତତେ କର୍ମ କବକ୍ଷାମି ଯଜ୍ଞାନ୍ତ ମୁଖ୍ୟ ଅଶୁଭା। କେଉଁଟା କର୍ମ କେଉଁଟା ଅକର୍ମ କେଉଁଟା ବିକର୍ମ ଏ ତିନୋଟି ଜିନିଷ ଯେତେ ବୁଦ୍ଧିମାନ ରଖିବାର ମଧ୍ୟ ସେମାନେ ବୁଝିପାରିବେନି, କିଂ କର୍ମ କିଂ ଅକର୍ମ କି କବୟୋପି ଅତ୍ର ମହିତା ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି। ତେଣୁ ଭଗବାନ କେଉଁଟା କର୍ମ କେଉଁଟା ଅକର୍ମ କେଉଁଟା ବିକର୍ମ ସେ ସେ ବର୍ଣ୍ଣନା କରୁଛନ୍ତି ଭଗବତୀତାର ସେ ତୃତୀୟ ଅଧ୍ୟାୟ ଏବଂ ଚତୁର୍ଥ ଅଧ୍ୟାୟରେ କର୍ମ ଯୋଗୁଁ ସେ ବିଶେଷ ଭାବେ ବର୍ଣ୍ଣନା କରୁଛନ୍ତି। ତେଣୁ ଆମେ ଯେଉଁ ସବୁ କର୍ମ କରିବା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ କର୍ମ କର୍ମ ନିବା ବିକାର ସେ ମା ଫଳେ ସୁଖଦାୟକ ମା କର୍ମ ଫଳ ହେତୁ ଅର୍ଭୁ ମା କୁ ସଙ୍ଗତ୍ୱ କର୍ମଣି। ଆମେ କର୍ମ କରିବା କିନ୍ତୁ କର୍ମର ଫଳ ଆମେ କହିପାରିବାନି କେଉଁ ପରିବାର ଫଳ ପ୍ରାପ୍ତ ହେବ, ଯେମିତି ବର୍ତ୍ତମାନ ଏଇ ଦେବତାଙ୍କ ଅସୁରମାନଙ୍କର ଏକା କାର୍ଯ୍ୟ ରହିଛି ଏକ ସ୍ଥାନ ରହିଛି ସ୍ଥାନ କାଳପତ୍ର ସବୁ ସମାନ ରହିଛି କିନ୍ତୁ ଫଳ ବିପକ୍ତ ରହିଛି। ତେଣୁ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଇଛନ୍ତି ତାଙ୍କୁ କୁହାଯାଇଛି କ୍ଲେଶ ପୁରୀ ଅଳ୍ପ ସାରାଣି କର୍ମାଣି ବିଫଳାଣି ନ ପ୍ରତିଭା। ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଉନାହାନ୍ତି ସେମାନେ କର୍ମ ବୁଡ଼ି ବହୁତ ପ୍ରକାର କଷ୍ଟ ସ୍ୱୀକାର କରନ୍ତି କିନ୍ତୁ ଅଳ୍ପ ଖୁବ୍ ଫଳ ପ୍ରାପ୍ତ ହୁଅନ୍ତି ଖୁବ୍ କମ୍। କିନ୍ତୁ ଯେଉଁମାନେ ଭଗବାନଙ୍କ ସ୍ଥାନରେ ଯାଇଛନ୍ତି ସେମାନେ ଅତି ଅଳ୍ପ କର୍ମ କଲେ ମଧ୍ୟ ସେମାନେ ବହୁତ ବିରାଟ ବଡ଼ ଫଳ ପ୍ରାପ୍ତ ହୁଅନ୍ତି। ଭଗବତ ଭଗବାନ କହୁଛନ୍ତି ନେହା ବିକ୍ରମ ନାଶୋସ୍ତି ପ୍ରତ୍ୟବାୟୁ ନ ବିଦ୍ୟତେ ସ୍ୱଳ୍ପମ୍ୟ ଧର୍ମସ୍ଥ ରାୟତେ ମହତ ଉଭୟା। ଅତି ଅଳ୍ପ କିଛି ଯଦି ଆମେ ଭଗବାନଙ୍କ ସହିତ କରିଛେ ସେ ଅଳ୍ପଟା ମଧ୍ୟ ଆମକୁ ବହୁତ ବିପଦ ବଡ଼ ବିପଦରୁ ରକ୍ଷା କରିପାରିବ। କିନ୍ତୁ ପ୍ରଭୁ ଆମକୁ କହିଲେ ରାବଣଙ୍କର ଏତେ ସବୁ ରହିଛି ଏତେ ସବୁ ବହୁତ ପ୍ରକାର ତାଙ୍କର ଐଶ୍ୱର୍ଯ୍ୟ ସବୁ ରହିଛି କିନ୍ତୁ ହେଲେ କ'ଣ ଅନ୍ତିମରେ ସେ ଭଗବାନଙ୍କ ଦ୍ୱାରା ହତ ହେଇଛନ୍ତି, ଶିବଜୀ ମଧ୍ୟ ତାଙ୍କୁ ରକ୍ଷା କରିନାହାନ୍ତି ରକ୍ଷା କରିପାରିନାହାନ୍ତି। ସେଥିପାଇଁ ଆମର ଅଛନ୍ତି ଭାଗବତ ବର୍ଣ୍ଣନା କରାଯାଇଛି ଯଶସ୍ତି ଭକ୍ତି ଭଗବତୀ ଅତି ଜନା ସର୍ବେ ଗୁଣେ ତତ୍ର ସମାସୁର ହରାଉ ଭକ୍ତ କୁଟୁମ୍ବ ଗୁଣା ମନୋରଚନା ସତୀ ଭାବ ତୋ ଭୀ। ଯେଉଁମାନଙ୍କର ଭକ୍ତି ରହିଛି ସେଠି ସମସ୍ତଙ୍କର ଭଲ ଗୁଣ ଆସି ପହଞ୍ଚି ଭଗବତ ଗୀତାରେ 35 ଶ୍ଳୋକରେ ସବୁ ଦୈବୀ ଗୁଣ ବିଷୟରେ ବର୍ଣ୍ଣନା କରିଛି। 35 ଶ୍ଳୋକରେ 54-72 55-72 28 ଶ୍ଳୋକରେ କୁହାଯାଇଛି। 12-37 ଶ୍ଳୋକରେ କୁହାଯାଇଛି। 14-35 ଶ୍ଳୋକରେ କୁହାଯାଇଛି। 14-35 ଶ୍ଳୋକରେ କୁହାଯାଇଛି ଏବଂ 16-33 ଶ୍ଳୋକରେ କୁହାଯାଇଛି। ଆମର ଯେଉଁ କହୁଥିଲି 22-23-26 ଯେଉଁ 3 ଆମର ଯେଉଁ ଦୁର୍ଦ୍ଦର୍ଶନ ରହିଛି ସେଥିରେ ମଧ୍ୟ ମୁଁ ଏକଥା କହିଛି, ମାନେ ସଂସାର ମୁଖ୍ୟ ବିଷୟ ବର୍ଣ୍ଣନା କରାଯାଇଛି। 16 ବିସ୍ତାର ଭାବରେ ଦୈବ ଏବଂ ଅସୁର ସମୟ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ଦୈବ ଗୁଣ ସବୁ ରହିଛି, ଏ ଦୈବ ଗୁଣ ସବୁ ଯେଉଁମାନେ ଭଗବାନଙ୍କୁ ଭକ୍ତି କରିବେ ଏସବୁ ଭଲ ଗୁଣ ସବୁ ଆସି ପହଞ୍ଚିବେ, ତା ପାଇଁ ଚେଷ୍ଟା କରିବା ଦରକାର ନାହିଁ। କିନ୍ତୁ ହରାଉ ଅମସ୍ତ କୃତ ମହତ୍ଵ, ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ତାଙ୍କର ଯେତେ ତଥାଗତ ଭଲ ଗୁଣ ଥିଲେ ମଧ୍ୟ ମନୋରଥନା ସେମିତି ଧାବତ ନୁହେଁ, ସେମାନେ ମନୋରଥରେ ଖାଲି ଏମିତି ବହୁତ ବହି ଜଗତରେ ଧାବମାନ ହୁଅନ୍ତି। ତେଣୁ ଆମର କୃଷ୍ଣ ଗୌରବ ମହାରାଜ ଇସ୍କନ୍ଦର ଦିବିଜୀ ବା ଆଚାର୍ଯ୍ୟ ଥିଲେ, ସେ କୁହନ୍ତି ଏସବୁ ଭଲ ଗୁଣ ହେଉଛି ଗୋଟେ ଗୋଟେ ଶୂନ ଭଳି ଜିରୋ। ଆମର ଯେତେ ଶୂନ ଥିଲେ ଲକ୍ଷେଟା ଶୂନ ଥିଲେ ମଧ୍ୟ ତାର କିଛି ମୂଲ୍ୟ ନାହିଁ, କିନ୍ତୁ ତାର ବାମପଟେ ଯଦି ଏକ ରହିଛି ତାହେଲେ ପ୍ରତି ଶୂନର ମୂଲ୍ୟ 10 ଗୁଣ ଲେଖା ବଢ଼ିବ। ଗୋଟିଏ ଶୂନ ଥିଲେ 10, 2 ଶୂନ ଥିଲେ 100, 3 ଶୂନ ଥିଲେ 1000, ଏଇଭଳି ଭାବରେ ସବୁ ଶୂନର ମୂଲ୍ୟ 10 ଗୁଣ ଲେଖା ବଢ଼ିବ। କିନ୍ତୁ ଯଦି ଏକ ନାହିଁ ଯେତେ ଲକ୍ଷ ଜିରୋ ଥିଲେ ମଧ୍ୟ ତାର କିଛି ମୂଲ୍ୟ। ତେଣୁ ମୁଖ୍ୟ ହେଉଛି ଭକ୍ତି, ଭଗବାନ ଯଦି ଆମେ ଭକ୍ତି କରିବା ତାହେଲେ ଆମେ ସବୁ କଥାରେ ଆମେ ପ୍ରକୃତ ସଫଳତା ପ୍ରାପ୍ତ ହୋଇପାରିବା, ସବୁଥିରେ ଆମେ ସଫଳତା ପ୍ରାପ୍ତ ହୋଇପାରିବା ଏବଂ ଆମ ଜୀବନ ମଧ୍ୟ ସାର୍ଥକ ହୋଇପାରିବା। ତେଣୁ ଆଜି ଏ ଯେଉଁ 3 ମୁଖ୍ୟ ଅବତାର ରହିଛନ୍ତି, ଯିଏକି କଚ୍ଛପ ଅବତାର, ଧନ୍ୱନ୍ତରୀ ଅବତାର ଏବଂ ମୋହିନୀ ଅବତାର, ଏ 3 ଅବତାର ସେ ସମୁଦ୍ର ମନ୍ଥନ ସମୟରେ ସେ ଆବିର୍ଭାବ ହୋଇଛନ୍ତି ଏବଂ ସେ ଭାଗବତ ଅଷ୍ଟମ ସ୍କନ୍ଧରେ ଏ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରିବେ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ କୃପାଜ କି, ଜୟ ଶ୍ରୀ ଦେବ କି, ଶ୍ରୀ ବୈଷ୍ଣବ କି, ଜୟ ଗୌତମାନନ୍ଦ।
ସବୁଦିନେ ଇଏ ହେଉଛି ପ୍ରୋଗ୍ରାମ
ହେଉଛି,
ସବୁଦିନେ ହେଉଛି।
ହଉ ଭାଗବତ କଥା ସାପ୍ତାହିକ ଗୁରୁବାର କରୁଛେ ଶନିବାର ଏଇଟା ହେଇଗଲା ଦେଖା କରିଥିଲେ ଆଉ ଶନିବାର 22 ତାପରେ ଆମର ପ୍ରଭୁଙ୍କର ରହିକି 3 DD6 6:00-5:00 ଯେଉଁ ଆମର ଯେଉଁ ଆରାଧନା ପ୍ରୋଗ୍ରାମ 10 ଲେଖେ ସେଥିରେ ରହିଛି 22, 23, 25, 27
ଶନିବାର ରବିବାର ଗୁରୁବାର
ଶନିବାର ଗୁରୁବାର ସେ ଦେଖିବା ଆଉ ଅନ୍ୟ କାର୍ଯ୍ୟକ୍ରମ କ'ଣ ଜାଣିବା ମଝିରେ ଟିକେ ମୋର ଭକ୍ତ ସଂଖ୍ୟା କମିଥିଲେ ନା ଆମର ଇଚ୍ଛା କମିଥିଲା, କାରଣ ଭକ୍ତ ହେଉଛନ୍ତି ରାସ୍ତାରେ ସତ୍ସଙ୍ଗର ସତ୍ସଙ୍ଗରୁ ପ୍ରତିବନ୍ଧକ ହେଉଛି କର୍ମଜଞ୍ଜାଳ, କର୍ମଜଞ୍ଜାଳ କିଛି କମେଇବ ସତ୍ସଙ୍ଗ ଆସିପାରିବ। ଆମର ଇଚ୍ଛା ଥିଲେ ବି ଆଗ୍ରହ ଥିଲେ ବି ଆସିପାରୁନି, ଚେଷ୍ଟା କରିବା କହିବାନି ଯେ ଭଗବାନ ମୋତେ ପକେଇଛନ୍ତି ଜଞ୍ଜାଳରେ, ସେ ଯେଉଁ ସାତକାନ୍ଦ ରାମାୟଣ ସରିଲା ପରେ ଯେଉଁ ସୀତା କ'ଣ ମେଲ୍ କି ଫିମେଲ୍ ଯେଉଁ କଥାରେ ଅଛି, ଯେ ଆମେ ଆମର ଆସକ୍ତି ରହିଛି ଆମେ ଜଞ୍ଜାଳ କରିଛେ ନାଇଁ, ଆଉ ଭଗବାନ କାହିଁ ପକେଇ, ଭଗବାନ ବହୁତ ଦିନ ଆଗରୁ ସେ ଅଲଗା କଥା। ଆମେ ଚେଷ୍ଟା କରିବା କି ଭଗବାନ ପ୍ରାର୍ଥନା କରିବା ଯେ ପ୍ରଭୁ ସଂସାରରେ ମୋର ଯେତିକି ଆସକ୍ତି ରହିଛି ସେତିକି ଆସକ୍ତି ଆପଣଙ୍କର ପ୍ରସଙ୍ଗରେ, ଆପଣଙ୍କ ନାମରେ, ଆପଣଙ୍କ କଥାରେ, ଆପଣଙ୍କ ଠାରେ, ଆପଣଙ୍କ ଭକ୍ତ ଠାରେ ରହୁ, ଏଇଆ ପ୍ରାର୍ଥନା। ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ, ଏ ଗୀତ ଯାହା ଗାଇକିରି ତାକୁ କରିବା। ପ୍ରଭୁ